ভগবতে বাসুদেবায়, শ্রীমদ ভাগবতম দশম স্কন্ধ নবম অধ্যায়। যশোদা মাতাঙ্গর অনাবিল স্নেহ প্রেম ভাশ্চল্য প্রেমরে কিভাবে কৃষ্ণ বন্দনে পড়লে তা ব্যাখ্যা কলাপরে সুখদেব গোস্বামী পরীক্ষিত মহারাজ প্রেমর মহিমা বা ভক্তির মহিমা কু আমি শুণুলে কিভাবে কুলে নায়ম সুখাপাদেহীন ভগবান গোপিকা সুত দেহী মানে যে আত্ম শরীর শরীর ধ্যাসে রয়েছেন শরীরক সর্বস্ব মনে করেছেন যে স্বরচেতনার রয়েছেন সেমানে কেবে ভগবান তাঁপা সুলভ নুহতি তা কথা কম কে জ্ঞানী নাম আত্মভূতা নাম জ্ঞানী যোগী এমনপা যথা ভক্তি মতান ভক্তি যেভাবে ভগবান সুলভ ভক্তি সুলভ যোগী জ্ঞানী লক্ষ লক্ষ বর্ষ তপস্যা করে হাজার হাজার বর্ষ তপস্যা করে এতে কায় ক্লেশ সহিলা পরে যে আনন্দ যে সুখকু অনুভব করে পারে ভক্ত কেবল গোটে তুলসী পত্র জলরে ভগবান সেটি অর্পণ করি সেটি সুখ সে প্রাপ্ত হুয়ে কিমতে ক্রিয়তে প্রযত্ন লোক কাহিকি এত যত্ন করছেন সে নীতিকার লিখলে কাহিকি লোক এত কষ্ট করছেন ভগবান সুখ সুখ পায়া ভগবান নিকটর কাহিকি জঙ্গল কু যাচ্ছেন কাহিকি এত সময় নষ্ট করে ধ্যান ধারণা শরীর ক্লেশ ভোগুছেন ভগবান এত সুলভ কেবল তুলসী আলরে সন্তুষ্ট হইয়া ভক্ত তা কেবল তুলসী জল দান করি সন্তুষ্ট করে দিয়ে তেমন এই জ্ঞানী মানুষ আত্মবতা অন্য মানুষ কেবে ভগবান সুলভ নুহতি ভক্ত ভক্ত মানুষ সুলভ গোটি দৃষ্টি ভগবান বহু দুর্লভ কিন্তু ভগবান অন্য দৃষ্টি সুলভ সে সুলভ শব্দ ভগবান লগাইলে ভগবদ গীতার কে শ্লোক লগাইলে সুলভ তস্যাহম অনন্য চেতা সততম যো মং স্মরতি নিত্য সতস্যাহম সুলভম পার্থম নিত্য যুক্তস্য যোগিনা ভগবান সুলভ কিন্তু দেইদেলে লক্ষণ সব কিভাবে কিভাবে সে যোগী হওয়া দরকার ভগবান এমতি নুহতি ভগবান সরল ভগবান ভগবত প্রাপ্তিটা সরল কিন্তু সে সরল পন্থাটাকে বি বুঝিয়া পড়ে কেমতি ভগবান পাইয়া পড়ে ভগবান কত শব্দ লগাইলে সে শ্লোকরে কম্ভটা অনন্য চেতা সততম চিত্তরে অলগা অভিলাষ রহবা উচিত নুহে কর্ম অভিলাষ জ্ঞান অভিলাষ সংসার অভিলাষ অনন্য চেতা সবুলে কেবল কৃষ্ণ আগে অনন্য চেতা কুযায় কেউ কর্ম জ্ঞানকে আশ্রয় করবনি অলগা দেবাদেবী কি আশ্রয় করবনি আমি তিলক লগাইলে তুলসী মাড়ি পরিধান কলে বস্ত্র পিঁধিলে মহামন্ত্র জপ কলে কিন্তু আমার ভরসাটা কাহা প্রতি রয়েছে কারণ ভগবান জানান্তিনি আমি কেমতি ভক্তি করছে আমি তাঙ্কর কত নির্ভর করছে সে পরমাত্মা আমার হৃদয় ভিতরে অনেক সে জাঁপারে আমি সংসার লোক মানুষ টিকি বুলাই দিয়ে পারা বা তা ভ্রমিত করে পার ভগবান নুহে জন সাধু হয়েছি জন ভক্ত হয়েছি ভগবান ভক্ত হয়েছি জন সাধু হয়েছি সে ধন উপরে কত বিশ্বাস করছে ভগবান উপরে কত বিশ্বাস করছে গুরু উপরে কত বিশ্বাস করছে সেটা কম কৃষ্ণ জাঁতিনি দোষ দোষ কাহা পাখে রয়েছে ভক্ত ভগবান ভিতরে দোষটা কাহা পাখে রয়েছে ভগবান পাখে তো কোণী দোষ নাই ভগবান সব খোলি কেদলে মতো কেমনি মিলব যেমনি আপনার ব্যাঙ্ক ব্যালান্স আপনার কেবে কে কেবি তার নিজ সিক্রেট ব্যাঙ্ক ব্যালান্স কেবে কুয়েনি সে কাহা কত যে অত্যন্ত নিজ লোক তা কত কহব ভগবান কহু কম এটা লিক আউট হয়ে গেল কুহ লিক আউট হয়ে গেল ভগবান কহবি নথান্তে ভগবান এত কথা গীতার কেদেগলে সব লিক আউট অর্জুন কথার লিক আউট কেমনি হয়ে গেল না অর্জুন যা কুলে এনে ব্যাস সব দিব্য জ্ঞান ব্যাস সেটি না মহাভারতের লে সঞ্জয় জ্ঞান প্রদান করে ব্যাস প্রসাদ কিন্তু ব্যাস যে মহাভারত উপস্থিত নথিলে তা কে কইপার শাস্ত্র প্রমাণ আছে বহু মুনি ঋষি মানে দেখা গোটে চাহুলে যে ভগবান এটি কম যে তাঙ্কর রোলটা কম তাঙ্কর অভিনয়টা কম ସେ ଆଜି କ'ଣ କରିବେ, ସାରଥି ହେବେ ନା ସେ ଝାଙ୍କିଟାକୁ ଦେଖିବା ପାଇଁ। ତା ସେ ସମ୍ବାଦ ପ୍ରତିଦିନ 18 ଦିନର ଗୋଟେ ସମ୍ବାଦ ତାକୁ ସମସ୍ତେ ଚାହୁଁଥିଲେ ଶୁଣିବା ପାଇଁ, କେମିତି ଆଜି କୃଷ୍ଣ, କେମିତି କର୍ଣ୍ଣ ଆଜି ବଧ ହେଲା, କେମିତି ପିତାମହ ଭୀଷ୍ମ ଆଜି ଗଲେ, କେମିତି ଶଲ୍ୟ ଗଲେ, କିଏ କେମିତି ଗଲେ, ଆଉ ତାର ନାୟକ କିଏ। ଏଇ ଲିକ୍ ଆଉଟ୍ ହେଇଗଲା ସବୁ। ଭଗବାନ କେହି କାହାର ନିଜର କଥା କେବେ କହିବେନି, ବ୍ୟାଙ୍କ ବାଲାନ୍ସ କେବେ କେହି ବ୍ୟାଙ୍କ ବାଲାନ୍ସ କଥା କହିବେନି। ଭଗବାନ ତାଙ୍କର ସବୁ ବ୍ୟାଙ୍କ ବାଲାନ୍ସ ଖୋଲିଦେଲେ, ସବୁ ସୂତ୍ର ଦେଇଦେଲେ ନା କେମିତି ମୋତେ ମିଳିବେ, କେମିତି କ'ଣ ପାଇବେ। ସେ କାହାକୁ କହୁଥିଲେ, ଅର୍ଜୁନଙ୍କୁ କହୁଥିଲେ, କୃଷି ଜାଣନ୍ତିନି ସମ୍ବାଦ ଚାଲିଯିବ ସଂସାରକୁ, ଏତେ କନଫିଡେନ୍ସିଆଲ କଥା ଭଗବାନ କହିଦେଇଛନ୍ତି। ବେଦରେ ଯେଉଁ ବାଣୀ ଅଛି, ଅଲଗା ଆଡ଼େ ଯେଉଁ ବାଣୀ ସବୁ ରହିଛି, ସବୁ ଇଣ୍ଡାଇରେକ୍ଟଲି ଗୀତାର ଯେଉଁ ବାଣୀ, ଭାଗବତର ଯେଉଁ ବାଣୀ ଭଗବାନ ଦେଲେ, ଉଦ୍ଧବ ଯେମିତି କହୁଛନ୍ତି, ସେ ସବୁ ଡାଇରେକ୍ଟ ବାଣୀ। ଅତ୍ୟନ୍ତ ଭାବବିଷ୍ଟ ହେଇକି ଭକ୍ତିର ଭକ୍ତ ପ୍ରତି ଅତ୍ୟନ୍ତ ବାତ୍ସଲ୍ୟ ସବୁ କହିଦେଇଗଲେ। ଆମେ ସବୁବେଳେ ଆମେ ଭକ୍ତ ହଉଛେ ନା, ଆମର ଗୋଟେ ସବୁବେଳେ ଗୋଟେ ମନେ ରହିବା, ହୃଦୟ ରଖିବା ଦରକାର ମନର, ଗୋଟେ ଅନେଷ୍ଟ ନେଚର କ'ଣ କୁହାଯାଏ ଓଡ଼ିଆରେ, ମାନେ ସଚ୍ଚୋଟ ଭାବନା, ଏଇଟା ବହୁତ ସାହାଯ୍ୟ କରେ। ବାହାର ଦୁନିଆରେ ଦେଖନ୍ତୁ, ବାହାର ଦୁନିଆରେ କିଏ କେତେ ଗରିବ ହଉ, କିଏ କେତେ ବଡ଼ ଅଫିସର ହଉ, ଲୋକ ତାକୁ ଭଲ ପାଆନ୍ତି ସଚ୍ଚୋଟ ଲୋକ। ସେଭଳି ଆମ ହୃଦୟରେ ଗୋଟେ ସଚ୍ଚୋଟ ଭାବନା ରହିବା ଦରକାର, ମୁଁ ହେଉଛି ଭଗବାନଙ୍କର ଗୁରୁ ଆଉ କୃଷ୍ଣଙ୍କର ପରମ୍ପରା, ମୁଁ ଭଗବାନଙ୍କୁ ପାଇବି ନ ପାଇବି ଏଇଟା ସେକେଣ୍ଡ ମ୍ୟାଟର, ଭଗବାନ ପ୍ରଭୁ ମୋତେ ମିଳିବେ କି ନାହିଁ, କିନ୍ତୁ ମୋର ହୃଦୟରେ ଯେତିକି ଗୋଟେ କୌଣସି ସଚ୍ଚୋଟ ଭାବରେ ସେବା କରିବି, ମୁଁ ଯାହା କରିବି ସବୁ ଅନେଷ୍ଟି। ଗୋଟେ ସ୍ତ୍ରୀ ଯଦି ସବୁ କାମ କରୁଛି, ଘରେ ସବୁ କାମ କରୁଛି, ସବୁକିଛି କରୁଛି, କିନ୍ତୁ ତାର ଗୋଟେ ସ୍ୱାମୀ ପ୍ରତି ତାର ଗୋଟେ ଅନେଷ୍ଟ ନେଚର ନାହିଁ, ସେ ଯେଉଁଦିନ ହେଲେ ତ ଧରା ପଡ଼ିଯିବ। ସ୍ୱାମୀଙ୍କୁ ଖାଇବାକୁ ଦେଇଦେଲେ, ସ୍ୱାମୀଙ୍କୁ ଭଲ ବ୍ୟବହାର କଲେ, ଯାହା କଲେ ବି ତା ହୃଦୟରେ ପରମାତ୍ମା ଅଛନ୍ତି ନା, ସେ ଯେତେବେଳେ ଠିକ୍ ସଚ୍ଚୋଟ ବ୍ୟବହାର କରୁନି, କେଉଁଦିନ ନା କେଉଁଦିନ ଗୋଟେ ଲିକ୍ ଆଉଟ୍ ହେଇଯିବ। ଆମର ସେ ଅବସ୍ଥାଟା ହେଉଛି ନା, ଗୋଟେ ଭକ୍ତର କ'ଣ ସମର୍ପଣ ରହୁଛି, ତାର ଉଦ୍ଦେଶ୍ୟଟା କ'ଣ ରହୁଛି, ସେ କେଉଁଥି ପାଇଁ ଆଜି ଭକ୍ତି କରୁଛି, ଧନ ପାଇଁ କି ଯଶ ପାଇଁ କି ସମ୍ମାନ ପାଇଁ କି ତାର ପ୍ରୀତି ପାଇଁ, କେଉଁଥି ପାଇଁ କରୁଛି, ସେଇଟା କାହା କାହାକୁ ଜଣା, ଭଗବାନଙ୍କୁ ଜଣା। ଏଇଟା ଗୋଟେ ପ୍ରାର୍ଥନା ପଥ ନା, ଭକ୍ତିର ଜୀବନ ଗୋଟେ ଗୋଟେ କ'ଣ କରୁଛେ, ଯେମିତି ତଳ ପାଣିକି ଉପରକୁ ଉଠେଇବା, ଭାବିଲ ମାଛ ମାଛ ଧରିଥିଲ ଛୋଟି ବେଳେ, ମାଛ ଧରିନଥିବ ଯୋଉ ପୋଖରୀକି ଯାଇ, ଯୋଉ ବିଲରେ ଆସୁଥିବ, ତଳ ପାଣିକି ଉପରକୁ ଉଠେଇବାକୁ ପଡିବ, କ'ଣ ବୁଝିପାରୁଛ ନା, ତଳ ପାଣି ଉପରେ ଉଠେଇବା କ'ଣ, ପାଣିଟା ଆସୁଛି, ପାଣିଟା ଆସିଲେ ତାକୁ ବନ୍ଧ କରିବ, ତଳକୁ ଆସୁଛି ନା ତାକୁ ଉପରକୁ ଉଠିବ, ତାଙ୍କ ବନ୍ଧଟା କେତେ ଦୃଢ଼ ହବ। ତୁ ଦେଖିନ ଏଇ ଯୋଉ ପିଲାମାନେ ସବୁ ମାଛ ଧରନ୍ତି, ଯୋଉ ବଡ଼ ବଡ଼ ପୋଖରୀ ଥିବ, ପାଣି ଶୁଖିଯାଇଥିବ, ସେ ସବୁ ଉଠେଇ ବନ୍ଧ କରିବେ, ବନ୍ଧ କରି କ'ଣ କରିବେ, ବୋହିବେ, ବୋହିବେ, ବନ୍ଧ ଷ୍ଟ୍ରଙ୍ଗ ନଥିବ, ହେ ପେଲି ଯିବ, କାଦୁଅ ମାଦୁଅ ହେଇ ଗୋଟା ଗୋଟି ହେଇଥିବ, ଦେଖିଲା କିଛି ନାହିଁ, ମାଛ ନାହିଁ, କିନ୍ତୁ ହେଲା କ'ଣ, ଏତେ ସମୟ ଗୋଟା ଗୋଟି ହେଲା, କ'ଣ ହେଲା, ବୁହା ବୋହି ଚାଲିଥିବ, ଦେଖିଲ କିଛି ନାହିଁ, ବନ୍ଧ ଠିକ୍ ନାହିଁ ଆଉ କ'ଣ। ତଳ ପାଣିକୁ ଉପରକୁ ଉଠେଇବା ଯେମିତି, ଆମେ କ'ଣ ପାଣିଟା ତଳେ ଥିଲା ନା, ଆମେ ତ ବନ୍ଧ କରି ଉପରକୁ ଉଠଉଛେ ନା, ତା ଷ୍ଟ୍ରଙ୍ଗ ବନ୍ଧ ଦରକାର, ମାନେ ସେଟା ଆମେ ଖୋଜିକି ପାଇବା। ଆମର ଗତିପଥଟା ସେଇଭଳିଆ ଗୋଟେ, ଆମ ସ୍ୱଭାବକୁ ପରିବର୍ତ୍ତନ କରିବା ପାଇଁ ଆମେ ଚାହୁଁଛେ, ଆମ ସଂସ୍କାର ପିତାମାତାର ସଂସ୍କାର ଯେଉଁଗୁଡ଼ାକ ରହିଛି, ଆମ କର୍ମଫଳ ରହିଛି, ଗୋଟେ ତଳ ପାଣିକୁ ଉପରେ ଉଠିବା ପାଠ ପାଠଟା ଭକ୍ତି ଜୀବନରେ ଆମେ ଯେଉଁ ଚାହୁଁଛେ, ଗୋଟେ ଲାଇଫ୍ଟା ଟର୍ନ କରୁଛେ। ତୁମେ ମୋଡ଼ି ହେଲା ଦେଖିବା ବୋଲି, ମୋଡ଼ିବ ପୁରା ଶୋଇଲା ହାତୀ ତ, ଆଉ କ'ଣ ଆଉ କୁଆଡ଼େ ଯିବ, ବାଁକୁ ସେତିକି ଯିବ, ଡାଣକୁ ସେତିକି ଯିବ, ନା ପୁରା ବୁଲି ପଡ଼ିବ, ଘୁରି ପଡ଼ିବ କି, ଘୁରି ପାରିବେନି, ପୁରା ଯେମିତି ଘୁରି ଆସିବ, ତ ରହିଲା ମଝିରେ ହାଡ଼ ସବୁ ରହିଲା, ଆଉ ସେ ଯେତିକି ଯିବ ଅଧା ଯିବ, ସେଟା ଆଗ ମୁହଁଟା କ'ଣ ପଛକୁ ଯାଇପାରିବ କେତେବେଳେ, ସେ ଯାଇପାରିବନି, ସେ ସେଇଭଳିଆ। କିନ୍ତୁ ଆମର ପାଠଟା ଏମିତି, ଆମର ପୁରା ଘୁରା ପାଠ, ଯେମିତି ଇଚ୍ଛା ଖାଉଥିଲେ, ଯେମିତି ଇଚ୍ଛା ବୁଲୁଥିଲେ, ଯାହା ଇଚ୍ଛା କରିଦେଉଥିଲେ, ଇଏ ବର୍ତ୍ତମାନ କ'ଣ ସବୁ ପୁରା ଟର୍ଣ୍ଣିଂ, ସବୁ ବୁଲିବ ଭଗବାନଙ୍କ, ଆମର କ'ଣ ଆଉ କ'ଣ, ତୁମେ ଯାହା କରିବ ଭଗବାନ ଚିନ୍ତା କରିବ, ଜପ କରିବ, ସବୁ ଜିନିଷକୁ ପୁରା ବୁଲା ଯାଉଛି, ଗୋଟେ ତଳ ପାଣିକି ଉପରକୁ ଉଠାଯାଉଛି, ହେବି ବନ୍ଧ ଗୋଟେ ଦରକାର, ଭାବନା ବି କିଛି କରିବ ନା, ବୁଦ୍ଧିଟା ଅଛି ଭାବନା କରିବେନି, ଯାହା କରିବ ଭଗବାନଙ୍କୁ ସ୍ମରଣ କରିବ। କାହିଁକି ଆମେ କ'ଣ ଚାହୁଁଛେ, ଗୋଟେ ନୂତନ ଜୀବନ ଚାହୁଁଛେ, ଆମେ ଜୀବନ ଚାହୁଁନେ, ସଂସାର ଲୋକ ପରିଶ୍ରମ କରିଛ କେଉଁଥିପାଇଁ, ଟିକେ ବଞ୍ଚିବି ଭଲ, ଭଲରେ ଟିକେ ବଞ୍ଚିବି, ଭଲରେ ବଞ୍ଚିବି ନା, ବଞ୍ଚିବି ମାନେ କ'ଣ ମରିବେନି ନା କ'ଣ, ସେ ଗୋଟେ ଭଲରେ ବଞ୍ଚିବା ପାଇଁ ପରିଶ୍ରମ କରୁଛନ୍ତି। ଆମର କ'ଣ ଗୋଟେ ନୂତନ ଜୀବନ ଆମେ ଚାହୁଁଛେ, କେଉଁ ଜୀବନ, ସେଇଟା ନିତ୍ୟ ଜୀବନ, ଭଗବାନ ପାଖକୁ ଯିବା, ତେଣୁ ଆମର ଗୋଟେ ଲାଇଫ ପୁରା ଗୋଟେ ବିପରୀତ ଜିନିଷ, ପୁରା ଭୌତିକ ଜୀବନରେ ପୁରା ଗୋଟେ ବିପରୀତ ଜିନିଷ, ସେଥିପାଇଁ ହୃଦୟରେ ପୁରା ସଚ୍ଚୋଟ ଭାବନା ରହିବା ଦରକାର। ସେ କୃଷ୍ଣ ଆମ ହୃଦୟରେ ଅଛନ୍ତି ନା, ପରମାତ୍ମା ରୂପରେ ସେ ଜାଣିଛନ୍ତି। ଏଇ କଥାରେ ମୁଁ କହୁଥିଲି, ଭଗବାନ ଯଦି କହୁଁ କହୁଁ ଲିକ୍ ହେଇଗଲା ଭଳିଆ ଲାଗୁଛି, ସେ କହିଦେଲେ ଅନନ୍ୟ ଚେତା ସତତମ୍, କେତେ ଶବ୍ଦ ଲଗେଇଲେ ଅନନ୍ୟ ଚେତା, ଆଉ କାହା ଉପରେ ଭରସା ରଖନି, ଧନ ସମ୍ପତ୍ତି ବି କିଛି ରହିବନି, ପାଣିର ଗାର ଭଳିଆ ତୁମର ଅନେଇଥିବ ପଇସା ପଳେଇବ, ପଇସାଟା ଗୋଟେ ଏମିତିକା ଜିନିଷ, ଆମକୁ କ'ଣ ଲାଗୁଛି ତୁମର କେତେ 10 ଲକ୍ଷ ଅଛି 20 ଲକ୍ଷ ଅଛି, ଗୋଟେ ରୋଗର ଗୋଟେ ଇଞ୍ଜେକ୍ସନ୍, ଗୋଟେ ଆପଲରେ ପଶିଲେ କେତେ ଭାବିଲ ଜାଣିଛ ନା, ଗୋଟେ ରାତିକି ଏ ସର୍ଜରୀ ୱାର୍ଡରେ ଗୋଟେ ରାତିକି ଆପଲ ପଶିଯିବ, ଗୋଟେ ରାତିକି 40,000 କେତେ ଅଛି ସଫା, 15 ଦିନ ପଡ଼ିଗଲେ ସଫା ହେଇଯିବ, କେତେ ବଡ଼ ଗୋଟେ ଅଫିସରଟାକୁ ପଇସାଟା ତୁମେ କ'ଣ ଯିବ, ମୁଁ ନିଜେ ଦେଖିଛି, ନିଜେ ଦେଖିଛି, 1 ନମ୍ବର ଅଫିସର, ସେ ସମୟରେ ସେ କାର ଚଢ଼େ, 1 ନମ୍ବର ଫ୍ରିଜ୍, 1 ନମ୍ବର ଇଏ ସବୁ, ଭିଡ଼ିଓ କନଫ୍ରିଜ୍ ଫାଷ୍ଟ ସବୁ ବାହାରିଥାଏ, ତାଙ୍କ ତ ସବୁ ଥିଲା, ତାର ସ୍ତ୍ରୀ ଇସ୍କନ ମନ୍ଦିର ପାଖରେ ଘର କରିଛି, ତାଙ୍କର ସ୍ତ୍ରୀ, ମୁଁ ଯେତେବେଳେ କଲେଜରେ ପାଠ ପଢ଼ୁଥିଲି ବାରିପଦାରେ ରହୁଥିଲି, ସେଠି ସେ ଆମରି କ୍ୱାର୍ଟର ପାଖରେ ରହୁଥିଲେ, ଦିନ ଆସିଲା ସ୍ତ୍ରୀ ଯାଇକି ବୁଲିଲା ଅଫିସ ମାନଙ୍କର, ଷ୍ଟାଫ ମାନଙ୍କୁ ମାଗିଲା, ଏଠି ପଇସା ଅଫିସର ସେ 1 ନମ୍ବର ଅଫିସର, ଏମିତି କ୍ରାସ୍ ଗୋଟେ ହେଲା, ଏଇ ଯେଉଁ କ'ଣ ଏକ୍ସିଡେଣ୍ଟ ହେଲା, ସ୍ୱାମୀ ମରିଯାଇଥିଲା ତ ସରିଯାଇଥାନ୍ତା, ମରିଲା ବି ନାହିଁ, ମରିଲାନି, ସବୁ ଧନ ସଫା କରି ଚାଲିଗଲା, ଫ୍ଲାଟ ବିକ୍ରି ହେଇଗଲା, ଭଡ଼ା ଘର ହେଲା, ଅଫିସ ଅଫିସ ବୁଲିଲା, ତାଙ୍କ ଯେଉଁ ଅଫିସ ସେ ନାଁ କହୁନି, ସେ ଅଫିସ ଅଫିସ ବୁଲିଲା, ମାଗିଲା ସମସ୍ତେ, ଆଜ୍ଞା ଟିକେ ସାହାଯ୍ୟ କରନ୍ତୁ, ମରିଯାଇଥିଲେ ସବୁଟା ଭଲ ହେଇଥାନ୍ତା, କିନ୍ତୁ ଏତେ ପଇସା ଖର୍ଚ୍ଚ ହେଲା, ଏମିତି ବଞ୍ଚିକି ରହିଲା, ଏମିତି ତ କରିଦେଲା ଭଗବାନ, ଏମିତି ତ କରିଦେଲେ, ସବୁ ପଇସା ସରିଗଲା, ସ୍ତ୍ରୀ ହାତ ମାଗିଲା, ହାତ ପତେଇଲା, କ'ଣ ଧନର ମୂଲ୍ୟ ଅଛି ଜୀବନ, ଆମେ କାହା ଉପରେ ଭରସା କରୁଛେ, ସେଟା ଭଲ ଭାବରେ ବୁଝିବାକୁ ପଡ଼ିବ, ଆମ ଜୀବନର ଭରସା କିଛି ନାହିଁ, ଆମ ଜୀବନର ଭରସା ହେଉଛି କେବଳ କୃଷ୍ଣ, ଯଦି ସେ ଚାହିଁବେ ତ ଆମକୁ ସୁଖରେ ରଖନ୍ ଦୁଃଖରେ ରଖନ୍ ଯାହା କରନ୍, ଏ ବୁଢ଼ା କୁକୁର ଭଳିଆ ପଡ଼ିକି ରହିବାକୁ ପଡ଼ିବ, ଦେଖ ବାଡ଼ି ଉଠେଇଦେବେ ସେ ବୁଢ଼ା କୁକୁର, କୁକୁର ରଖିଛ ନା ଜାଣିବ କ'ଣ, ଛୋଟ ଗୋଟେ କହିଛି କୁକୁର, ଯେ ଛୋଟ ପିଲାବେଳେ ଯେଉଁ କୁକୁର ରହିଛି, ଭାଲୁ ଭାଲୁଟାକୁ ଡାକିବେ, ଟିକେ ଟିକେ ଛୁଆ ଥିବେ ଭାଲୁ ଭାଲୁ, ସେ ନା ଯାଉ ପିଟିକି, ସେ ଡେଇଁକି ଯାହା ହବ ଦେଖିଲେ ମାଲିକ, ସେ ବୁଢ଼ା ହେଇଗଲେ, ବୁଢ଼ା ହେଲେ ମାଲିକ ତାକୁ ଗୋଟେଇବ, ହାଁ ରୁମ ଝଡ଼ୁଥିବ ସବୁବେଳେ, ସେ କ'ଣ କରିବ, ଖାଲି ବାଡ଼ି ଉଠିବ, କାଁ କାଁ ହବ, କାହିଁକି ସେ ରହିଲାଣି ଏଠି, ଯିବ କୁଆଡ଼େ, ତା ବାଡ଼ି ଉଠେଇବ ସେ କ'ଣ, ଆଉ କୁଆଡ଼େ ଯିବନି, ଯେତେ ବାଡ଼ି ତ ତଡ଼ୁଥିବ ସେ ଯିବନି, କାରଣ ସେଇଠି ସେ ଖାଇଛି ଅର୍ଣ୍ଣଗଣ୍ଡା, ପଡ଼ିକି ରହିବ ଆଉ, ବୁଢ଼ା କୁକୁର ଯେମିତିକା ସେ ପଡ଼ିକି ଗୋଟେ ଭରସା ରଖିଲେ ରହିବ, ମାଲିକ ଅଛି, ତେଣୁ ଭକ୍ତକୁ ସେଭଳିଆ ତା ଜୀବନଟାକୁ ଭଗବାନଙ୍କୁ ସମର୍ପଣ କରି ରହିବାକୁ ପଡ଼ିବ, ଇତର ଚିନ୍ତା ହେଇଗଲା ମାନେ, ଅନନ୍ୟ ଭାବନା ନ ରହିଲା ମାନେ ଭଗବାନ ଧରିଦେବେ, ଆରେ ଏ ଆମର ଭଜନ ସାଧନ କରୁଛି, ମୋ ଉପରେ ନିର୍ଭରଟା କରୁନି, ସେ ହୃଦୟ ଭିତରେ ଅଛନ୍ତି ନା, ଆମେ ସବୁ କର୍ମ କରୁଛେ କିନ୍ତୁ ନିର୍ଭର କରୁ ତାଙ୍କ ଉପରେ, ଭକ୍ତି ସେ ଦେଲେ ଦେବେ, ଶରୀରକୁ ସୁସ୍ଥ ରଖିଲେ ରଖିବେ, ଯାହା କରିବେ, ମୁଁ ତ ତାଙ୍କର ଆଉ ଗୋଟେ କ'ଣ ବିଚାର କରିବାର ଅଛି, ଏଇଟା ହେଉଛି ଭକ୍ତି ଜୀବନ, ଏଇ ଷ୍ଟାଟସ୍କୁ ଭକ୍ତିର ଆମର ମାନସିକ ପ୍ରସ୍ତୁତିଟା ଏଇ ଷ୍ଟାଟସ୍ ରହିବା ଦରକାର, ତାପରେ ତୁମେ ଭକ୍ତି ଆରମ୍ଭ କରିବ, ବା ଯେଉଁ ପାଠପଢା ଆରମ୍ଭ କରିବ, ଯେମିତି କ'ଣ ଅ ଆ ନ ମଡ଼େଇଲେ ଆଗେ କ'ଣ ମଡ଼ା ଦେବା ବୋଲି, ଆଗେ 0, ତାପରେ ଆଗେ 0 ମଡ଼ା ଚାଲିବ କି ଦିନ, ତାପରେ ଅ ଆ, ତାପରେ ବର୍ଣ୍ଣବୋଧ, ଅ ଆ ସାଙ୍ଗରେ ତ ହସେଇ ଦିଗେ ପଡ଼ିବ, ତାପରେ ବର୍ଣ୍ଣବୋଧ ପଢା ହବ, ମଧୁସୂଦନ ବର୍ଣ୍ଣବୋଧ, ବିଲେଇ ଗୋଟେ ବାଡ଼ି ଧରିଥିବ, ନଥିବ ବିଲେଇ ବାଡ଼ି ଧରିଥିବ, ସେ ଛବିଳ ଛବିଳ ମଧୁ ବର୍ଣ୍ଣବୋଧ, ପଇଡ ସବୁ ଲେଖା ଚିତ୍ର ରଖାଇଦେ, ପ ଇଡ ସେ ଯେଉଁ ଅକ୍ଷରଟା କାହିଁକି ଛବିଳ ବର୍ଣ୍ଣବୋଧ ନା, ସେମିତି ଭାବରେ ତିଆରି କରିଥିଲେ ଛୁଆଟା ପାଠ ଶିଖିବ, ଆଗେ ଯଦି କୃଷ୍ଣ କହିବ ସେ ତା ମୁଖରେ କୃଷ୍ଣ କ'ଣ, ଏଇଟା ଗୋଟେ କ'ଣ ମଙ୍କା ଭଳିଆ ରହିଛି ନା, ଆଗେ ସରଳ ଲେଖାଯିବ, ପ ଇଡ ଯେଉଁଥିରେ କ'ଣ କିଛି ହସିକାର ଦୀର୍ଘିକାର କିଛି ନଥିବ, ସେ ହଁ ହବ ଅ ବର୍ଣ୍ଣ ଗୁଡ଼ା ରଖା ହବ, ସେ ବି ସେ ତିଆରି କରିଥିଲେ, ଧୀରେ 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 ଗୋଟେ ପିଲା ଶିଖିବ, ଆଗେ 0ରୁ ଶିଖି ଶିଖି ଆସି ଯିବ ନା, ଆଉ ତାପରେ ଇଂଲିଶ ପଢିବ କି ଯାହା ପଢିବ, ପ୍ରଥମ ଆମେ ଯେଉଁ ପାଠଟା ଯେମିତି ସ୍କୁଲ ଗୋଟେ ଛୁଆଟା ଗୋଟେ ଆରମ୍ଭ କରୁଛି, ଆମର ଯଦି ଭକ୍ତିରେ ପଶିବାର ଅଛି, ଭକ୍ତି ଅଣ୍ଡରଷ୍ଟାଣ୍ଡିଂ କରିବାର ମାନେ ବୁଝିବାର ଅଛି ଭକ୍ତିର ଜିନିଷକୁ, ଏଇ ଷ୍ଟେଜ୍କୁ ଆସିବାକୁ ପଡ଼ିବ, ଅନନ୍ୟ ମୁଁ ଭଗବାନଙ୍କର ସୁଖ ହଉ ଦୁଃଖ ହଉ ଯାହା ହଉ ମୁଁ ତାଙ୍କର ସେବା କରିକି ଜୀବନ କଟେଇ, ଭକ୍ତି ମିଳୁ ନ ମିଳୁ ମୁଁ ଆଉ କ'ଣ କରିପାରିବି, ମୁଁ ତାଙ୍କୁ ହିଁ କେବଳ ଭରସା କରିବି, ଅନନ୍ୟ ଭାବନାଟା ହେଉଛି ଚେଷ୍ଟିଟି, ଗୋଟେ ଭକ୍ତର ଯେଉଁ ସଚ୍ଚୋଟ ଭାବନା ହେଉଛି କ'ଣ, କୃଷ୍ଣ ମୋର, ମୁଁ ଜୀବନଟାକୁ ଭଗବାନଙ୍କୁ ଏଇ ଜନ୍ମଟା ଆଟଲିଷ୍ଟ କୃଷ୍ଣଙ୍କୁ ଦେବି, ବହୁ ଜନ୍ମ ତ ମୁଁ ସଂସାର ପାଇଁ ଖଟିଛି, ବହୁ ଜନ୍ମରେ ତୁମେ କେତେ ବି ଖଟ, ଏଇ ଜନ୍ମରେ କେତେ ବି ତୁମେ କାମ କର, ତୁମେ କେବେ ସଂସାର ଭିତରେ ଗୋଟେ ସାଟିସ୍ଫିକେସନ୍ ମିଳୁଛି, ହଁ କେତେ କଲଣି କେତେ ଖଟିଲଣି, ଆଉ ଏଇଭଳିଆ ଏବେ ବି ଯେତିକି ଦିନ ରହିବ ଖଟ ନା, କେତେ ସନ୍ତୋଷ ଗୋଟେ ମନ ହେଉଛି, କେବେ ନାହିଁ, କିନ୍ତୁ ଭଗବାନ ଭାଇ ଫୁଲ ଗୋଟେ ତୋଳେଇ ଦେଇଦିଅ ତୁମେ କେମିତି ଲାଗୁଛି, ଆ ପ୍ରଭୁ ଗୋଟେ ଫୁଲ ତୋଳେଇ ଦେଲେ କାହିଁକି ଏଇଟା ଲାଗୁଛି, ସେଇଟା ଆମର ନିତ୍ୟ କର୍ମ, ଆମର ଆତ୍ମାର ନିତ୍ୟ କର୍ମ, ଆମେ ବହୁତ ଜୀବନ ଦେଇଦେଇଛେ, ବହୁତ ଜୀବନ, ସ୍ତ୍ରୀ ପୁତ୍ର କନ୍ୟା ଦେଶ ପ୍ରତ୍ୟେକ ପାଇଁ ଗୋଟିଏ ଜୀବନ ଆଟଲିଷ୍ଟ କୃଷ୍ଣଙ୍କ ପାଇଁ ଦେବା ଦରକାର, ଆକେବେଳେ ଦେବା ଦରକାର ନା ଅନନ୍ୟ ଚେତା। ମୁଁ ଆଉ ଚିନ୍ତା କରିନି କ'ଣ ମୁଁ କରିପାରିବି, ମୁଁ କେବଳ ଏତିକି କରିବି ମୋ ଜୀବନକୁ ମୁଁ ଆଉ ସମୟକୁ ଶକ୍ତିକୁ ନଷ୍ଟ ନ କରିକି ମୁଁ ଆଉ ବିଶେଷ କିଛି ଚିନ୍ତା ନ କରି କେବଳ ଭଗବାନଙ୍କ ସେବାରେ ଭଗବାନଙ୍କ ଭଜନରେ ସମୟଟା କଟେଇବି। ଏଟାକୁ ଅନନ୍ୟ ଭାବନା କୁହାଯାଏ। ଆଉ କାହା ଉପରେ ଭରସା କରିବିନି, ନା ଧନ ଉପରେ ଭରସା, ନା ଇଏ କହିବାର କଥା ନୁହେଁ, ଇଏ ଅନୁଭବର କଥା। ଭରସା କିଛି କରିକି କାମ କରାଯାଏ ନା। ତ ଭାବରେ ଗୋଟେ ଯୋଜନା କରିଦେଇକି ଆମେ ଏତେ ଗୋଟେ ବିଲ୍ଡିଂଟା କରିଦେବା, ଯୋଜନା କରିଦେଇକି ଆମେ ଜାଗା ପତ୍ର କରିଦେବା, ନାଇଁ କୃଷ୍ଣଙ୍କର ଯୋଉ ଇଚ୍ଛାଟା ସେଇଟା ତୁମକୁ କେବେ ସେବା କରିବାର ଅଛି, ତାପରେ ବ୍ୟବସ୍ଥା ସବୁ କୃଷ୍ଣ କରିଦେବେ। ଆମେ କେମିତି ଚାହୁଁଥିଲେ, କେମିତି ଜାଗା ରହିବା ପାଇଁ ଚାହୁଁଥିଲେ, କେତେ ଜାଗା ଭିତରେ ଆମେ ଏଇଠି ଯୋଉ ମନ୍ଦିର ହେଇଗଲା, ଆମେ କେତେ 5-7 କୋଟିରେ ଗୋଟେ ଭଜନ କୋଟିରେ ଗୋଟେ ଭଜନ ରହିବା ଚଳିବା କ'ଣ ଆଜବେଷ୍ଟ ହୁଏ, ତୁମେ ଚାହିଁଲେ କ'ଣ ହବ, କୃଷ୍ଣ ବ୍ୟବସ୍ଥା କରିଦେବେ। ଆମେ ଏଥିପାଇଁ ଚେଷ୍ଟା କରିଥିଲୁ ଆମେ ଗୋଟେ 3 ବିଲ୍ଡିଂ କରିବା, ଏଠି ଭଗବାନ ରହିବେ, ଏତେ ବଡ଼ ମନ୍ଦିର ହବ, ଇଏ ହବ, କିଛି ନାହିଁ, ଆମର କ'ଣ ଯୋଜନା ହେଇନି। କୃଷ୍ଣ ଯାହା କରୁନା କଥା କରୁନେ, ଜୀବନରେ କିଛି କରିବାକୁ ପଡ଼େ ନା, କେବଳ ପ୍ରସ୍ତୁତ ହେଇ ରହିବାକୁ ପଡ଼େ, କରିବା ଲୋକକୁ ପ୍ରସ୍ତୁତ ହେଇକି ରହିବାକୁ ପଡ଼ିବ। ଆସିବ ମାନେ ମୁଁ କରିବି, ଏଇ ଯେମିତି ଆମର ଯୋଉ ରହିଛନ୍ତି କ'ଣ ହେଟା ବନ୍ଧୁକ ଧରିକି ସବୁ ଏ ସିକ୍ୟୁରିଟି ବର୍ଡର ସିକ୍ୟୁରିଟି, ସେ କ'ଣ ପ୍ରସ୍ତୁତ ହେଇ ରହିଛନ୍ତି, ଏ ଯୋଉ ଆମର କ'ଣ ଏଟା ବାଜେ ସାଁ ସାଁ ହେଇକି ମୋ ଏ ଯୋଉ ଅଗ୍ନି ଲାଗିଲେ କ'ଣ ତାକୁ କୁହନ୍ତି, ସାଇରେଣ୍ଟ ଫାୟାର ଡିପାର୍ଟମେଣ୍ଟ ବାଲା, ଅଗ୍ନିଶମ ବାଲା, ସବୁବେଳେ ପ୍ରସ୍ତୁତ ହେଇକି ରହିଥିବେ। ଗୋଟେ ଭକ୍ତର ଜୀବନଟା ସେଭଳିଆ, ଆସିଲା ମାନେ ସେବା, ଆସିଲା ମାନେ ମୋର ସବୁବେଳେ ରେଡ଼ି, ମୋତେ କରିବାକୁ ପଡ଼ିବ, ଆସିଲା ସୁଯୋଗଟା ଆଉ କରିଦେବି ଆଉ ଭଗବାନ ପାଇଁ। ଆଉ ଯୋଜନା ତାର କ'ଣ ରହିବ, ସେ ସେ କେବଳ ଭରସା ଉପରେ ରହିବ, ଏ ଜୀବନଟାକୁ ଭଗବାନଙ୍କୁ ଦେବି ଆଉ। ଅନନ୍ୟ ଚେତା ସତତମ, ଭଗବାନ ସୁଲଭ କଥାରେ ମୁଁ ଏଠି ପଳେଇ ଆସିଥିଲି, ସତତମ ସବୁବେଳେ ଯେଉଁ ସ୍ମରତେ ନିତ୍ୟସ, ଅନନ୍ୟ ଚେତା କହିଲେ, ସତତମ କହିଲେ, ଆଉ ତାପରେ କ'ଣ କହିଲେ, ନିତ୍ୟସ କହିଲେ, ତସ୍ୟ ଅହମ୍ ସୁଲଭମ ପାର୍ଥ, ହେ ପାର୍ଥ, ପୁରା ପାର୍ଥ ଡାକିଥିଲେ ଏଠି ଭଗବାନ। ଗୀତାରେ କେତେଟା କେତେଟା ଜାଗାରେ ପୁରା ଡାଇରେକ୍ଟ ୱାର୍ଡ ଗୁଡ଼ା ସବୁ ଲଗେଇଛନ୍ତି, ପୃଥା ପୁତ୍ର ତୁମେ ଚିନ୍ତା କର, ତୁମେ ପାଇବା ପାଇଁ ହଉଛି ଯୋଗ୍ୟ, ସୁଲଭମ ଅତି ବାତ୍ସଲ୍ୟ ଡାକୁଛନ୍ତି, ସୁଲଭମ ପାର୍ଥ ତସ୍ୟ ନିତ୍ୟ ଯୁକ୍ତସ୍ୟ ଯୋଗୀ ନହ, ନିତ୍ୟ ଯୋଗୀ ଯେଉଁମାନେ ସବୁବେଳେ ମନର ଆଉ କିଛି ଗୋଟେ ଭାବନା ରହିବନି, ମନର ଆଉ ଗୋଟେ କିଛି ସୂକ୍ଷ୍ମ ବିଚାର, ଇନ୍ଦ୍ରିୟ ତୃପ୍ତି, ଯୋଜନା ଏସବୁ କିଛି ରହିବନି, ନିତ୍ୟଯୁକ୍ତ ବାସି। କନିଷ୍ଠ ଅଧିକାରୀ ସ୍ତରରେ କ'ଣ ସବୁବେଳେ ଗୋଟେ ବୋର୍ ଲାଗିବ, କ'ଣ କେତେ କ'ଣ କରିବି, କେତେ ସେଆକୁ ସେଆକୁ, କାହିଁକି ତାକୁ ସେ ଯୁକ୍ତ ହେଇପାରୁନି ନା। ଗୋଟେ ଯେମିତି ଗୋଟେ ସ୍ତ୍ରୀ ଲୋକଟା ରୋଷେଇ କରୁଛି, ଏ ଆମେ ତ ଏବେ ରୋଷେଇ କରୁଛେ ଗ୍ୟାସରେ, ନହେଲେ ବିଣା କାଟିକି ଦେଖୁଛେ ନା, ଆମ ଆଖି ଆଗରେ ତ ଦେଖୁନା, ଏଠୁ ସଂସାରଟା କ'ଣ ଦେଖ, ବିଣା କାଟି ବିଣା ଦେଖୁଛନ୍ତି ନା, ଏ ବିଣା କାଟିକି ନେଇକି ସେ ରୋଷେଇ କରୁଛି ବୋଝ କରି, ବିଣା କାଟିଲେ ତୁମେ ବିଣାକୁ ଯିଏ ଜାଳିବ, କେତେ ବିଣା ଜାଣିଲେ ମୁଁ ତ ପଚାରିଲି ଛୁଆଟିକି, ଯେ ତୁ ଏତେ ବିଣା ନଉଛୁ, କେତେବେଳେ ଅରୁଣ ତୋର ଭାତ ହଉ କାରଣ ସେ କ'ଣ ଖାଇବୁ, ଅରୁଆ ନୁହଁ ଉଷୁନା ନା, ଉଷୁନା ଚାଉଳଟା କେତେ ମିନିଟ୍ ଲାଗେ, ମିନିମମ୍ ତ 45 ମିନିଟ୍ 45 45 ବିଣା ଜାଳିଲେ କେତେ ଚାଲିବ ହେଲେ, ନା ନା ଆମ ମା ତାର ଅଳ୍ପ 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 ଜାଳିକି, ସେ ସ୍ତ୍ରୀ ଲୋକ ଜାଣିଛନ୍ତି, ଗରିବ ଲୋକ ନା, ସେ ଜାଳକୁ ଫୁରୁଫୁରୁ ଜାଳିବେ, ଟେକି 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 ଦେଉଥିବେ ନା, କ'ଣ ମିନବରୁ ନା, କାଠ ପୂର୍ତ୍ତି କରୁଛନ୍ତି ନା, ଗ୍ୟାସ ଗ୍ୟାସ ମିଳିଲେ ସେ ଗ୍ୟାସ ଟଣେ ବିକି ଦେଉଛନ୍ତି 1000 ଆଉ 800-900 ଦେଇଦେଲେ, ତାର ସେଥିରେ ଖର୍ଚ୍ଚ ଚଳିଲେ। ଆଚ୍ଛା ସେ ଲୋକମାନେ ଯୋଉ ଏତେ ପରିଶ୍ରମ କରୁଛନ୍ତି, ତାଙ୍କୁ କ'ଣ କଷ୍ଟ ଲାଗୁଛି ଦିନେ, ତା ମାଆଟାକୁ ଗୋଟେ କଷ୍ଟ ଲାଗୁଛି, ମୁଁ ସବୁଦିନ ରୋଷେଇ କରିବି ଏହା କରିବି କେବେ ନାହିଁ, ମୁଁ ତ ଦେଖିଛି ଗରିବ ଘର ଲୋକ, ମୋର ସବୁ ଗରିବ, ମୁଁ ତ ଛୁଆଟବେଳେ ପଳେଇଛି ହଷ୍ଟେଲକୁ, କିନ୍ତୁ ଏ ଯୋଉ ଗାଁର ସବୁ ସାଙ୍ଗ ପିଲା ଥାନ୍ତି ସବୁ ଆସନ୍ତି ମିଶି ତାଙ୍କ ସାର, ମୁଁ ଦେଖିଛି ଜାଳ ନଥିବା ଦ୍ୱାରା କ'ଣ କରିବେ, ଯେ ବର୍ଷା ଦିନିଆ ସେଇ ଯୋଉ ଭାତ ହାଣ୍ଡିରେ ଆଳୁକୁ କଇଁଚି ନା କ'ଣ କଞ୍ଚି ପହଁରା କାଟି କଇଁଚିରେ ପକେଇଦେବେ, ନହେଲେ ଏଇ ଯୋଉ ଜାଳ ଭିତରେ ବାଇଗଣ ପୋଡ଼ି ଖାଇବେ। ଆଚ୍ଛା ସେ ଜଣେ ସ୍ତ୍ରୀ ଲୋକ, ତାକୁ ତ କାଇଁ ବୋର୍ ଲାଗୁନି, ମୁଁ କ'ଣ ସବୁଦିନ ଏହାକୁ ରୋଷେଇ କରୁଥିବି, ସବୁଦିନ ବାଟଣ ବାଟୁଥିବି, ସବୁଦିନ ଘର ସଫା କରୁଥିବି, ନାଇଁ ନାଇଁ ତାର ଗୋଟେ ମମତା ଆସିଯାଇଛି, କାହା ସହିତ, ପିଲା ଛୁଆ ସହିତ, ଏଇଟା ମୋର ମୋ ପିଲା, ମୁଁ ଏଇଟା କରିବାକୁ ପଡ଼ିବ, ମୋତେ କଷ୍ଟ ସଂସାର କିଛି ନାହିଁ, କଷ୍ଟ ହେଉଛି ଯେତେବେଳେ ଆମେ ଭଗବାନଙ୍କ ସେବାରେ ବିଶେଷ କରି କିଛି କଷ୍ଟ ନାହିଁ। ପୂର୍ବ ସେ କଥା କହନ୍ତି, ମୁଁ କେବେ ଟାୟାର୍ଡ ଫିଲ୍ କରୁନି, ମୁଁ 70 ମୁଁ କେବେ ଟାୟାର୍ଡ ଫିଲ୍ କରୁନି, ମୁଁ କେବେ କ୍ଲାନ୍ତ ଅନୁଭବ କରୁନି, ଏତେ ଝମିଳା, ଏତେ ଧନ୍ଦା, ଏତେ ବଡ଼ ମନ୍ଦିର, ଆମେ ଗୋଟେ ମନ୍ଦିର ମୁଣ୍ଡ ଘୁରିଯାଉଛି, ଗୋଟେ ମିଶନ ଷ୍ଟାର୍ଟ କରୁଛନ୍ତି, ଗୋଟେ ବିଦେଶୀମାନଙ୍କୁ ନେଇ କହୁଛନ୍ତି, ମୁଁ କେବେ ଟାୟାର୍ଡ ଫିଲ୍ କରୁନି, କାହିଁକି ନା ଭଗବତ ସମ୍ବନ୍ଧଟା ସେତେବେଳେ ପ୍ରତ୍ୟକ୍ଷ ଭଗବତ ସମ୍ବନ୍ଧ ହେଇଗଲା, ଆଉ ସେତେ ଶୁଦ୍ଧ ଭକ୍ତାଙ୍କ କଥା ଆମେ କ'ଣ କହିବା? ସେତେବେଳେ ଟାୟାର୍ଡ଼ ଫିଲ୍ କିଛି ହେବନି, ସେତେବେଳେ ଉତ୍ସାହ ଲାଗିବ ଭଗବାନଙ୍କର ସେବା କରିବା, ଭଗବାନଙ୍କ ସହିତ ସମ୍ବନ୍ଧ ରଖିବା, ଏଇଟା ସତତମ୍। କିନ୍ତୁ ବୋର୍ ଫିଲ୍ ନାହିଁ, ବୋର୍ ଫିଲ୍ ହେଉଛି ମାନେ ତୁମକୁ ସେବାରେ ଭଜନରେ ତୁମର ଅଦର ଡିଜାର କିଛି ରହିଛି। ଏଇଟା ପ୍ରାଥମିକ ଅବସ୍ଥାରେ ହୁଏ, କାରଣ ପ୍ରାଥମିକ ଅବସ୍ଥା ତ ଜଣେ ତାର ଗୋଟେ ଲକ୍ଷ୍ୟଟା ସ୍ଥିର ହେଇନି, ମନ ଇନ୍ଦ୍ରିୟ ସଂଯମ ହେଇନି, ତାର ଆସିନି, ଯାହା କୁହାଯାଏ ସମ୍ବନ୍ଧ ଜ୍ଞାନଟା ଦୃଢ଼ଭୂତ ହେଇନି। କିନ୍ତୁ ଲକ୍ଷ୍ୟ ମନେ ରଖିବାକୁ ପଡ଼ିବ, ଆମକୁ ନିତ୍ୟ ଯୋଗ୍ୟ ହେବାକୁ ପଡ଼ିବ। ସକାଳେ ଉଠିଲେ ଯେମିତି ମୁଁ କ'ଣ ଖାଇବି, ଫାଷ୍ଟ ଆମର ଚିନ୍ତା, ସକାଳେ ଉଠିଲେ କ'ଣ ହେବ ଚିନ୍ତା, କ'ଣ ଖାଇବା, 9 ବାଜିଲା ଆମେ ଖାଇବା, ସେବେଳେ ସକାଳେ ଉଠିଲେ ଚିନ୍ତା ହେବ କ'ଣ ଭଗବାନଙ୍କର ଭୋଗ ଲାଗିବ। ସମାନ ଭୋଗ ଲାଗିଲେ ତ ତୁମେ ଖାଇବ, ଆମେ ଖାଇବା କଥା ଚିନ୍ତା କରୁଛୁ କିନ୍ତୁ ଭୋଗ ଲାଗିବା କଥା ଚିନ୍ତା କରୁନି, ଆମର କନସିୟସନେସ୍ଟା ଇଏ ହେଉଛି। ଆମେ ଖାଇବା କଥା ଚିନ୍ତା କରୁଛେ କିନ୍ତୁ ଭୋଗ ଲାଗିବା କଥା କ'ଣ ଚିନ୍ତା ଆସୁଛି, କ'ଣ ଭୋଗ ଲାଗିବ। ଶରୀର ପାଇଁ ଯେଭଳି ନିତ୍ୟର ନିତ୍ୟ ଆବଶ୍ୟକତା ଜିନିଷ ରହିଛି, ଭଗବାନଙ୍କର ପାଇଁ ସେମିତି ନିତ୍ୟ ଆବଶ୍ୟକତା ଜିନିଷ ରହିଛି, ସେଇଟା ନିତ୍ୟ ଯୁକ୍ତ। ସେଥିରେ ତାକୁ ଆଉ ଆଜି କରିବା କାଲି କରିବାନି, ଏସବୁ କିଛି ହେଇପାରିବାନି। ଆଉ ଏଇଭଳି ଯେଉଁମାନେ ଚେତନାରେ ରୁହନ୍ତି ଭଗବାନ କହିଲେ, ସେ ମୋ ପାଇଁ ହେଉଛନ୍ତି ସୁଲଭ। ତସ୍ୟାମ ସୁଲଭମ ପାରଥମ ନିତ୍ୟ ଯୁକ୍ତ ସେ ଯୋଗିନ, ଭଗବାନ ସବୁ କହିଦେଲେ ନା। ବହୁତ ଗୀତାରେ ଏମିତି ଏମିତି କହୁ କହୁ କେତେ ସିକ୍ରେଟ କହିଲା ଭଳିଆ କହିଦେଇଛନ୍ତି ସବୁ, ଯେଉଁଥିରେ ଭଗବାନ ଅତ୍ୟନ୍ତ ମାନେ ଭାବ ବିହଳ ହେଲା ବୋଲି ଜଣାପଡ଼ୁଛନ୍ତି, ନିଜର ଏକାଉଣ୍ଟ ଦେଲା ଭଳିଆ ଦେଇଦେଇଛନ୍ତି ସବୁ ଭକ୍ତମାନଙ୍କ ପାଇଁ କେବଳ। ଏଇ କଥା କ'ଣ ଜ୍ଞାନୀ ଗୋଟେ ପଢ଼ୁନି, ଯୋଗୀ ପଢ଼ୁନି କି? ଏ ଯୋଗୀ ଯୋଉଟା ଯୋଗ କରୁଛି ସେ ଗୀତା ପଢ଼ୁନାହାନ୍ତି? ସେ ଯେତେବେଳେ ପଢ଼ିବେ ଶ୍ଳୋକଟାକୁ କ'ଣ କହିବେ, ନିତ୍ୟ ଯୁକ୍ତ ସେ ଯୋଗୀ ନ, ଏଇ ଯୋଗୀ ଆମ କଥା କୁହାଗଲା ଧ୍ୟାନ କରିବ, ସେ ତାର ସେଠି ଟାଣି ନେଇ ପଳେଇବ। ଆଉ ନିତ୍ୟ ଯୁକ୍ତ ଆମେ ତ ଚିନ୍ତା କରୁଛୁ, ଆଉ ସେ ଆଉ ବୁଝିପାରିବେନି। ଯୋଗୀ ନାମ ଅଫି ସର୍ବେଶା ମଦଗତ ଅନ୍ତରାତ୍ମାନ, ଆର ଶ୍ଳୋକକୁ ଧରିପାରିବେନି, ତାଙ୍କୁ ଦେଖାଯିବନି, ତାଙ୍କ ଜ୍ଞାନ ଷ୍ଟାଟସ୍ଟା ସେତିକି, ଆଉ ତା ଷ୍ଟାଟସ୍ଟା ସେତିକି, ସେ ଆଉ ଧରିପାରିବେନି। ତ ତାଙ୍କ ଜ୍ଞାନ ସେତିକି ଦିଆଯାଇଛି, ସେ ତାଙ୍କ ସେତିକି ସ୍ତରରେ, ସେ ଭକ୍ତି କେଉଁଠି କେଉଁଠି ଅଛି ଭକ୍ତି ସେ ଧରିପାରିବେନି, ତାଙ୍କୁ ଖାଲି ଯୋଗୁଆଟା ଦେଖାହବ। ଯେମିତି ଆମର ଭକ୍ତିରେ ଗୀତାଟା କ'ଣ, ଗୀତାରେ ଯେଉଁ ଯେଉଁ ଅବସ୍ଥାରେ ଭଗବାନ ଯୋଗ କଥା କହିଛନ୍ତି, ପ୍ରଭୁ ସେଠି କେବେ ଯୋଗ କଥା ଲେଖିନାହାନ୍ତି, ସବୁ କୃଷ୍ଣ ଚେତନା ଲେଖିଛନ୍ତି। କାରଣ ଯୋଗର ଅନ୍ତିମ ଲକ୍ଷ୍ୟଟା କ'ଣ, କୃଷ୍ଣ ପାଦ ପଦ୍ମରେ ମତି ରଖିବା। ଯେତେବେଳେ ଯୋଗ କଥା ଭଗବାନ ଶେଷ କରିଦେ, ଯୋଗୀ ନାମ ଅପି ସର୍ବେଶାମ ମଦଗତ ଅନ୍ତରାତ୍ମାନ, ସର୍ବେଶାମ ଅପି ନ ତୁ ମଧ୍ୟ ଚକ୍ରବାସୀ ଲେଖିଲେ, ଯୋଗୀ ନାମ ଅପି ସର୍ବେଶାମ ମଦଗତ ଅନ୍ତରାତ୍ମାନ ଶ୍ରଦ୍ଧାଭାନ ଭଜତେ ଯୋ ମାଂ ସମୟଯୁକ୍ତ ତମୋ ମତ। ଏଇଟା ମୋ ମତ, ଯୋଗୀ ଯେମିତି କହୁଛି ମୁଁ ଶ୍ରେଷ୍ଠ, ଜ୍ଞାନୀ କହୁଛି ମୁଁ ଶ୍ରେଷ୍ଠ, ଭକ୍ତ ହଉଛି ମୁଁ ଶ୍ରେଷ୍ଠ, ନାଇଁ ନାଇଁ ନାଇଁ, ଭକ୍ତ ଶ୍ରେଷ୍ଠ ଆମେ କହୁନୁ, ଆମ ପ୍ରଭୁ କହୁଛନ୍ତି, ଭଗବାନ କହୁଛନ୍ତି, ଆମ ମତ ଆମେ ଦଉନୁ। ଯୋଗୀ ଯୋଗୀ ମତ ଦଉଛି, ଜ୍ଞାନୀ ଜ୍ଞାନୀ ମତ ଦଉଛି, କିନ୍ତୁ ଭକ୍ତ ଭଗବାନ ପ୍ରଭୁ କହିଛନ୍ତି କିଏ ବଡ଼। ଆମେ ମାଡ଼ଗୋଳ କ'ଣ, ଯେଉଁ ସମାଜରେ ବର୍ତ୍ତମାନ ଧର୍ମ ସଂସ୍ଥାରେ ଯେଉଁ ମାଡ଼ଗୋଳ ଲାଗିଛି, ଯୋଗୀ କ'ଣ କହୁଛି ମୁଁ ବଡ଼, ଜ୍ଞାନୀ କହୁଛି ମୁଁ ବଡ଼, କର୍ମୀ କହୁଛି ମୁଁ ବଡ଼, ଭକ୍ତ ଯଦି କହିବ ମୁଁ ବଡ଼, ନା ନାଇଁ, ଭକ୍ତ ବଡ଼ ବୋଲି ଯୋଉ କହୁଛି ତାକୁ ବଡ଼ ପ୍ରକୃତରେ ବଡ଼ କିଏ, ତୁମେ ସମସ୍ତେ କାହାକୁ ଡାକୁଛ ଜଣଙ୍କୁ ଭଗବାନଙ୍କୁ, ତାହେଲେ ଭଗବାନ କାହାକୁ ବଡ଼ କହୁଛନ୍ତି, ଏଇଟା ଧର ଭଗବାନ ସବୁ କାଟି ଗୋଟେଇ ଦେଲେ। ଯୋଗୀ ନାମ ଅପି ସର୍ବେଶମ, ଅପି ମାନେ କ'ଣ, ନାଇଁ ଯୋଗୀ ନାମ ଅପି ସର୍ବେଶମ, ଯୋଗୀ ମାନଙ୍କ ମଧ୍ୟରେ ହବନି, ଏଠି ବ୍ୟାକରଣ ସେଠି ଲାଗିବନି, ସେଟା ଚକ୍ରବର୍ତ୍ତୀ କାଟିଦେଲେ, ନାଇଁ ଏମିତି ହବନି, ଭକ୍ତ କେବେ ଯୋଗୀମାନଙ୍କ ଭିତରେ ତୁଳନା କରାହବନି। ଯୋଗୀ ନାମ ଅପି ସର୍ବେଶମ, ଯୋଗୀ ମାନଙ୍କ ମଧ୍ୟରେ ନୁହେଁ, ଏଠି ଅପି ମଧ୍ୟ ଲାଗିବନି, ଯୋଗୀ ମାନଙ୍କ ମଧ୍ୟରେ ଭକ୍ତ ଶ୍ରେଷ୍ଠ, ଯିଏ ସବୁବେଳେ ମୋତେ ଚିନ୍ତା କରୁଛି, ଶ୍ରଦ୍ଧାରେ ମୋର ଭଜନ କରୁଛି, ମଧ୍ୟରେ ହବନି, ଯୋଗୀମାନଙ୍କ ଠାରୁ ସେ ସେ ବ୍ୟାକରଣ ଲେଖିଲେ, କେମିତି କାଟିଲେ ସେ ଲେଖିଲେ, କେଠି କି କେଉଁ କ'ଣଟା ଲାଗିବ ସେ ଲେଖିଛନ୍ତି, ମୁଁ ଭୁଲିଯାଉ ସେଟା। ତୃତୀୟା କ'ଣ ଲଗେଇଲେ, ତୃତୀୟା ସପ୍ତମୀ ଲାଗିବନି ନା, ତୃତୀୟା ଏମିତି କ'ଣ ଲେଖିଲେ, ଯୋଗୀମାନଙ୍କ ମଧ୍ୟରେ, ଭକ୍ତକୁ ଯୋଗୀମାନଙ୍କ ମଧ୍ୟରେ କେବେ କୁହାଇପାରିବେନି, ସେ ଯୋଗୀମାନଙ୍କ ଠାରୁ ଶ୍ରେଷ୍ଠ, ଠାରୁ ଆମ ଓଡ଼ିଆ ଲାଗେନି, ଗୋଟେ ଠାରୁ ଆଉ ଗୋଟେ ମଧ୍ୟରେ, ମଧ୍ୟରେ ମାନେ କ'ଣ, ତାଙ୍କ ଭିତରେ ତୁଳନା କରାହବ, ନାଇଁ ତାଙ୍କ ସହିତ ତୁଳନା କରାହେଇପାରିବନି, ତାଙ୍କ କାହିଁକି ସେମାନଙ୍କର କିଛି କାମନା ରହିଛି, ଯୋଗୀମାନଙ୍କର କିଛି କାମନା ରହିଛି, କ'ଣ କାମନା ରହିଛି, ଯୋଗୀର କ'ଣ କାମନା, ସିଦ୍ଧି କାମନା, କର୍ମୀର କ'ଣ କାମନା, ଧନ, ଇଏ ଅହିକ ପାରାତ୍ରିକ, ଏ ଜନ୍ମର ସୁଖ ରହି, ପରଜନ୍ମର ସୁଖ ରହି, ସେନେ ଯଜ୍ଞ ଦାନ କରୁଛନ୍ତି ନା ଆଉ ଜ୍ଞାନୀରେ କ'ଣ କାମନା? ମୁକ୍ତି। ସେଥିପାଇଁ ଲେଖା ହେଲା କର୍ମୀ ଜ୍ଞାନୀ ଯୋଗୀ ସକଲି ଅଶାନ୍ତ। ଅଶାନ୍ତ ନା ଆଉ ତାଙ୍କ ମୁଁ ଦେଖିବ ତାଙ୍କ କେତେବେଳେ ତାଙ୍କୁ ଭଲ ନାହିଁ ତାଙ୍କର କେତେବେଳେ ନାହିଁ। ସେନେ ସିଏ ଦେଖିବେ ଭକ୍ତମାନେ ଯୋଉ ଡିଆଁ ମରା କୀର୍ତ୍ତନ କରୁଛନ୍ତି ଦେଖି ରାଗିବେ କଣ ନଚାନଚି ଗୋଟେ କରୁଛନ୍ତି ଏଗୁଡା କଣ ଡିଆଁ ମରା କରୁଛନ୍ତି। ଆରେ ତାଙ୍କୁ କିଛି ଆନନ୍ଦ ମିଳିଲେ ନା ଭଲ ଲାଗିବନି ତାଙ୍କୁ ତାଙ୍କର ହୃଦୟ କାହିଁକି ଅଶାନ୍ତ ବା ତାଙ୍କ କାମନାଟା ପୂର୍ତ୍ତି ହୁଏନି। ଯୋଗୀ ଚାହୁଁଛି ମୁଁ ସିଦ୍ଧି ହେବି ସେ ଗୋଟେ ଯଦି ଦେଖୁ ନା ଦୁର୍ବାସା କେତେ ଗୋଟେ ସିଦ୍ଧି ସବୁ ପାଇଥିଲେ କେତେ ଯୁଗ ସିଦ୍ଧି ସବୁ ପାଇଥିଲେ କ'ଣ କରିଥିଲେ ବୈକୁଣ୍ଠକୁ ପଳେଇ ଯାଉଛନ୍ତି ଲୋକ ପରେ ଲୋକ ବୁଲି ପାରୁଛନ୍ତି ଯିଏ ଯୋଉ ସିଦ୍ଧି ପାଇଗଲା। ବଡ଼ ବଡ଼ ଯୋଗୀ କଥା କ'ଣ ଛୋଟ ଯୋଗୀ ଦେଖୁନା ସେ ଟିକେ ଏ ଯୋଉ ଗୁଣିଆ ଗୁଡ଼ା ନଥାନ୍ତି କି ଭାବିଲ ଜାଣିଛ ନା ଗୁଣିଆ ସେ ଗୋଟେ ପେଷଣ ଥାଏ ଆମ ଛୁଆଟେ ତ ସେ ଶୁଣିଛି ଆଉ ହଁ ଇଏ ତାକୁ ପେଷଣ କଲେ ସିଏ ଗୁଣିଆ ଗୁଣିଆକୁ ମାରିଦେବ ଆଉ ସିଏ କ'ଣ ସେଟା ଶିଖିଲାଣି ମୁଁ ତାକୁ ଶିଖିବି ସିଏ ଏଇଟା ଗୁଣିଆ ବା ଗୁଣିଆକୁ ଧରନ୍ତି ଗୁଣିଆ କତି ଗଲେ କ'ଣ କରିବ ଗୁଣିଆ ମେଡିକାଲ ଗଲେ ଡକ୍ଟର କ'ଣ କହିବ ତୁମର ଗୋଟେ ରୋଗ ଅଛି ଯାଉନି ଦେଖିବ ତୁମେ ଦେଖିଦେବ କିଛି ତୁମେ ବର୍ତ୍ତମାନ ମେଡିକାଲ ଯାଉନ ତୁମର କିଛି ତୁମେ ଆଜି ପହଞ୍ଚାଅ ତୁମ ବ୍ଲଡ୍ ଶୁଖିଗଲାଣି ତୁମର ଭିଟାମିନ ସର୍ଟ ତୁମର ଆରେ ଶରୀର ତ ରୋଗ ନା କ'ଣ ଭାବିଲେ ଯାଉନି ଥରେ ଦେଖି ଚେକ୍ କର ଯେତେବେଳେ ଯିବ ତୁ ଭଲ ଦେହରୁ ଗୋଟେ ଯାଅ ତ ଟେଷ୍ଟ କର ପୁରା ଭଲ ଥିବ ଖାଇ ପିଇକି ମସ୍ତ ଥିବ ତୁ ଯାଇକି ଡକ୍ଟରକୁ ଦେଖିବ ସାର୍ କ'ଣ ଅଛି ହଁ ତୁମର ଏଟା ଗୋଟେ ଅସୁବିଧା ଅଛି ଆରେ ଅସୁବିଧା ଶରୀର ଯେତେ ସୁସ୍ଥ ଥିଲେ ତ ଭଲ ତ ହବ ତୁମର ବ୍ଲଡ୍ କମିଗଲାଣି ତୁମର କ'ଣ ଏଟା ଭିଟାମିନ ଅଭାବ ତୁମ ଆଖିରେ ସେ ଗୋଟେ ବାହାର କରିଦେବ ଆରେ ଦେହ ତ ମାନେ ସେୟା ଜନ୍ମରୁ ଗୋଟେ ତୁମର ଅଛି କିଛି ତା ପାଖକୁ ଗଲା ମାନେ ଗୁଣିଆ ପାଖକୁ ଗଲେ ଗୁଣିଆ ପାଖକୁ ଯିଏ ଯାଏ ସେ ଯୋଉ ବୋକା କାହିଁକି ଗୁଣିଆ କ'ଣ କହିବ ତୁମ ଗୁଣି ହେଇଛି ଆଉ ଯେ ଦେଖି ତୁମକୁ ସତରେ ହେଇନଥିବ ତୁମେ ଗୋଟେ ମାନସିକରେ ଯାଇଥିବ ସିଏ ଗୋଟେ ପୁରେଇଦେବ ନା ସାଇକୋଲୋଜି ନୁହେଁ ତୁମ ସାଇକୋଲୋଜିକାଲରେ ଯାଇଥିବ ମତେ କି ଗୁଣିଆ କରିଦେଲା ବୋଧେ ଏମିତି କାହିଁକି ଘର ଏମିତି ହଉଛି ସିଏ ଆଉଛି ସିଏ କ'ଣ କହିବ ଇଏ ଆସିଛି ଡରିକି ସି ତା କତିରେ ଯୋଉ ଭୂତ ଥିବ ଗୁଣି ଥିବ ସେ ତୁମ ଉପରେ ପ୍ରୟୋଗ କରେ ତୁ ନାଚିବ ଆଉ କ'ଣ ନାଚି ଭୋଟ ତାକୁ ଦୌଡ଼ିବ ଆଉ କ'ଣ ଜାଣିନା କି ଆଉ ସିଏ ଗୁଣିଆ ଯେତେବେଳେ ସିଏ କ'ଣ ତା କତିରେ ଦଶଥର ଦୌଡ଼ିବ ପଇସା ପତ୍ର ଦବ କହିବା ଭଲ ହବନି ତାକୁ ଗାଁ ଲୋକ ତୁ ଯାଇଥିଲୁ କିଛି ଭଲ ହେଲାନି ନା କିଛି ଭଲ ହବନି ଏଇ ତୁ ସେ ବଡ଼ ଗୁଣିଆ କତି ଯା ସିଏ ତା କତି ଗଲା ସିଏ ଯୋଉ ମନ୍ତ୍ର ପ୍ରୟୋଗ କରିବ ଇଏ ଜାଣିଦେବ ଇଏ ଗଲା କାହା ପାଖକୁ ବଡ଼ ଗୁଣିଆ ପାଖକୁ ତାଙ୍କ ଭିତରେ ଲଢେଇ ଲାଗିବ ସିଦ୍ଧି ଯୋଉମାନେ ଯୋଗ ସିଦ୍ଧି ଯୋଉ ଜାଣିଛନ୍ତି ସିଏ ତାଙ୍କ ଭିତରେ ବି ସବୁ ଲାଗିବେ ସିଏ ସିଏ ଅଶାନ୍ତି ମୁଁ ବଡ଼ ହେବି ଯେମିତି ମୁଁ ଭଗବାନ ଭଳିଆ ସିଦ୍ଧି ପାଇବି ସେ ଯୋଗୀ ଗୁଡ଼ା ଅଶାନ୍ତି ଜ୍ଞାନୀ ଗୁଡ଼ା ମୁକ୍ତି ପାଇଁ ମୁଁ ମୁକ୍ତି ପାଇକି ସଂସାରରୁ ପଳେଇବି ସିଏ ତାର ମୁହଁକୁ ଶୁଖେଇକି ସବୁବେଳେ ଦିନ ରାତି ଜଗତ ସତ୍ୟ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ସବୁ ମିଥ୍ୟା ସବୁ ନେତି 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 ଏସବୁ କିଛି ନାହିଁ ଏସବୁ କିଛି ନୁହେଁ ନ ନ ନ ଇତି ନ ଇତି ସବୁବେଳେ ନେତି ନେତି କୁହନ୍ତି ନା ସେମାନେ ଏ କିଛି ନୁହେଁ ସେ ମୁକ୍ତି ସେ ତାଙ୍କ ଦିନ ରାତିରେ ଚାହିଁ ରହିଥିବେ ତାଙ୍କ ଆନନ୍ଦ କାହିଁ କର୍ମୀ ତାର ଭୋଗ ବିଳାସ ପାଇଁ ଆନନ୍ଦରେ ରହିଥିବେ ସେ ତା ଦୁଃଖରେ ରହିଥିବ ଅଶାନ୍ତରେ ରହିଥିବ ଭକ୍ତ ହଉଛି କୃଷ୍ଣ ଭକ୍ତ ନିଷ୍କାମ ଅତ୍ୟବ ଶାନ୍ତ କୃଷ୍ଣ ଭକ୍ତ ଖାଲି ହେଇଗଲେ ଯେ ଶାନ୍ତ ହେଇଛି ସେମିତି ନାହିଁ ତା କୃଷ୍ଣ ଭକ୍ତ ପୂର୍ବରୁ ଗୋଟେ ଶବ୍ଦ ଲାଗିଲା ମହାପ୍ରଭୁ କହିଲେ କୃଷ୍ଣ ଭକ୍ତ ନିଷ୍କାମ ଅତ୍ୟବ ଶାନ୍ତ କୃଷ୍ଣ ଭକ୍ତ ଯୋଉ ଶାନ୍ତି ପ୍ରାପ୍ତ ହୁଏ ପୁରା ତା ଚିତ୍ତ ଶାନ୍ତ ମାନେ କ'ଣ ଯାହା ଚିତ୍ତଟା କ୍ଷୋଭିତ ହୁଏ ନା କାହିଁକି ନା ନିଷ୍କାମ ସେ ନିଷ୍କାମ କିଛି କାମନା ନାହିଁ କ'ଣ ହବ କ'ଣ ନାହିଁ କ'ଣ ହବ କୃଷ୍ଣ କ'ଣ ମୋର ଦରକାର ଅଛି ସବୁ ସବୁ କୃଷ୍ଣ ତାର କିଛି କାମନା ନାହିଁ ଅଲଗା ଗୋଟେ ଲୋକ କ'ଣ ସବୁବେଳେ ତାର ବଦ୍ଧ କାମନା ଲୋକ ଖାଇବ କେତେ ଲୋକ ଗୋଟେ ଲୋକ ଖାଇବ 250 ଚାଉଳ କିନ୍ତୁ ତାର କାମନାଟା କେତେ ଓ ବାବା ବା ପୁରା ଚିନ୍ତା ଦୁଃଖ କରି ଦେଖୁନା କ'ଣ ମଝିରେ ବାହାରୁଥିଲା କ'ଣ ସେଟା ସଟ୍ଡାଉନ୍ ନା କ'ଣ ହେଇଯାଏ ଲକଡାଉନ୍ ସଟ୍ଡାଉନ୍ ଶନିବାର ରବିବାର କ'ଣ ଗୋଟେ ହେଇଯାଏ କ'ଣ ସଟ୍ଡାଉନ୍ ସେ ଗୋଟେ ଫଟୋ ଦେଇଥାଏ ସେ ଲୋକଟା ତ ଧରିକି ତା ସ୍ତ୍ରୀକି ବସିକି ଆଳୁ ବସ୍ତା ଡାଳୁ ଚାଉଳ ବସ୍ତା ଇଏ ସଟ୍ଡାଉନ୍ ହେଇଗଲା ବସ୍ତା ବସ୍ତା ଉଠେଇ ନେଇ ଆସୁଛନ୍ତି କିନ୍ତୁ ସଂସାର କ'ଣ ବନ୍ଦ ହେଇଯିବ ପୁରା ସେ ପେପରବାଲା କମେଣ୍ଟ ଦେଇଛି ଦେଖ କ'ଣ ଅବସ୍ଥା ଏଇ ମଝିରେ ବାହାରିଲାନି କ'ଣ ବାତ୍ୟା ହବ ବାତ୍ୟା ହେଲାବେଳକୁ ଆଳୁ ବସ୍ତା ଖାଲି ମୁଁ ଆଣି ରଖିଥିବି ମୁଁ ବଞ୍ଚିବି ତ ଆଉ କିରେ କି କାମ ନା ତୁ ସେ ବାତ୍ୟା ଭିତରେ ତୋର ଯଦି ଘର ଗଛ ପଛ ପଡ଼େ ତୁ ମରିଯିବୁ ନା ଆଳୁ ବସ୍ତା ଷ୍ଟକ୍ କରି ରଖିଦେବି ମୁଁ ତ ବଞ୍ଚିବି ଆଉ ଏଇ କାମନା ସମସ୍ତ ହୃଦୟରେ କିନ୍ତୁ କୃଷ୍ଣ ଭକ୍ତ କ'ଣ ନିଷ୍କାମ ତାର କୃଷ୍ଣଙ୍କର ସୁଖ ଛଡ଼ା ଆଉ କିଛି କାମନା ନାହିଁ ସେଥିପାଇଁ ସେ ଶାନ୍ତ ସବୁବେଳେ ସୁଖରେ ରହେ ଆଉ ତାର ଯୋଉ ଚିନ୍ତା ତାର ସେଟା ସେ ଚିନ୍ତାଟା ହଉ ତାର ଆନନ୍ଦ କୃଷ୍ଣ ଭକ୍ତର ଯେଉଁ ସୁଖଟା ହଉଛି, କୃଷ୍ଣ ଭକ୍ତ ଯେଉଁ ସୁଖ ମିଳେ, ଆନନ୍ଦ ମିଳେ ଭଗବତ ଚିନ୍ତନରେ, ଭଗବାନ ପାଇଁ କିଛି କରିବାର ତାର ପ୍ରୟାସ କରେ, ଭଗବାନ ତାକୁ କେମିତି ସାହାଯ୍ୟ କରନ୍ତି, ସେଥିରେ ଆନନ୍ଦ ମିଳେ, ନହେଲେ ସେ ନିଷ୍କାମ। ଏଠି ସେ କଥା କହିଲେ, ଜ୍ଞାନୀ ଆତ୍ମଭୂତ ଧ୍ୟାସୀ ମାନଙ୍କ ପାଇଁ ଯେଉଁ ଦୁର୍ଲଭ, ଭଗବାନ ବହୁତ ଦୁର୍ଲଭ, କିନ୍ତୁ ଭକ୍ତି ଭକ୍ତ ଭକ୍ତିମତାମ ଯଥା ଭକ୍ତିମତାମ, ଯେଉଁମାନେ ଭକ୍ତିମାନ ତାଙ୍କ ପାଇଁ ଭଗବାନ ହେଉଛନ୍ତି ସୁଲଭ। ଏତିକି କହିକି ସୁଖଦେବ ଗୋସ୍ୱାମୀ କନ୍କ୍ଲୁଜନ କରିଦେଲେ, କହିକି ଆରମ୍ଭ କଲେ, କୃଷ୍ଣେଶ କୃଷ୍ଣସ୍ତୁ ଗୃହ କୃତେଷୁ ବ୍ୟଗ୍ରୟାମ ମାତରି ପ୍ରଭୁ ଅଦ୍ରାକ୍ଷିତ ଅର୍ଜୁନ ପୂର୍ବମ ଗୁହ୍ୟ କୋ ଧନଦାତ୍ମଜୋ। ମା କଣ କଲେ ନା, ବାନ୍ଧି ଦେଇକି ପଳେଇଗଲେ। କଣ କଲେ, ଗୃହ କର୍ମ କଣ ଯୋଉ ସତ ମାତା ଗୃହ କର୍ମ କରୁଥିବେ, ଦାସ ଦାସୀଙ୍କୁ ଅଲଗା କାମରେ ଲଗେଇ ଦେଇଛନ୍ତି, ଏ ଯୋଉ ମନ୍ଥନ କଣ ହାଣ୍ଡିଟାକୁ ଭାଙ୍ଗି ଦେଇଛନ୍ତି, ମାଖନ ଚୋରି କରି ଖାଇଛନ୍ତି, ଘରେ ସବୁ ଏଣେ ତେଣେ ପଡିଛି, ବୋଧେ ଯଶୋଦା ମାତା ଜଣାପଡ଼ୁଛି ଯେତେବେଳେ ଯଶୋଦା ମାତା ସେଗୁଡ଼ା ସବୁ ପରିଷ୍କାର ପରିଚ୍ଛନ୍ନ କରୁଥିବେ। କୃଷ୍ଣ କଣ ଏଣେ ହେଉଛନ୍ତି, କୃଷ୍ଣ ବାନ୍ଧି ଦେଇ ଯାଇଛନ୍ତି ଉଦୁଖଳରେ। ମାତା ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବା ସମୟରେ ପ୍ରଭୁ ଶ୍ରୀକୃଷ୍ଣ ପୂର୍ବ ଜନ୍ମର କୁବେରର ପୁତ୍ର ଗୁହ୍ୟକ ଦ୍ୱୟ, ଯେଉଁମାନେ ଏହି ଜନ୍ମରେ ଅର୍ଜୁନ ବୃକ୍ଷ ଯୁଗଳ ଅର୍ଜୁନ ବୃକ୍ଷରେ ପରିଣତ ହୋଇଥିଲେ, ତାଙ୍କୁ ଦେଖିବାକୁ ପାଇଲେ। ଭଗବାନ କୃଷ୍ଣ ମନ୍ଦନରେ ଅଛନ୍ତି, କିନ୍ତୁ ଦେଖିଦେଲେ କାହାକୁ, ପୂର୍ବ ଜନ୍ମରେ ସେ କଣ ଥିଲେ, ସେ କୁବେର ପୁତ୍ର ଥିଲେ, ନଳକୁବର ମଣିଗିରି। ବର୍ତ୍ତମାନ କଣ ହେଲେ, ଦୁଇ ଜଣ ଯାଙ୍କ ଜମଳ ଅର୍ଜୁନ ହେଇଛନ୍ତି, ଜମଳ ଅର୍ଜୁନ ହେଇଛନ୍ତି, ଅର୍ଜୁନ ବୃକ୍ଷ। ତାଙ୍କୁ ଦେଖିଦେଲେ ଭଗବାନ କୃଷ୍ଣ, ଦେଖିଦେଲେ ବନ୍ଦନରେ ଅଛନ୍ତି, ବନ୍ଦନ ଥାଇ ଦେଖିଲେ। ଚକ୍ରଧର ଟୀକାରେ ଲେଖୁଛନ୍ତି, ଭକ୍ତେଇ ବନ୍ଧସ୍ୟ ଅପି ହି, ଭକ୍ତେଇ ବନ୍ଧସ୍ୟ ଅପି ହି ଅନ୍ୟ ମୌଚକ ତ୍ୱଂ ବକ୍ତୁମାହ କୃଷ୍ଣ ଇତି ହି। ଭକ୍ତର ବନ୍ଧନରେ ଯେଉଁ ଯିଏ ନିଜେ ପଡ଼ିଛନ୍ତି, ସିଏ ଅନ୍ୟକୁ ମୁକ୍ତି ଦେଇଦେଉଛନ୍ତି। କେହି ଜଗତରେ ବନ୍ଧନ ରହିକି ଅନ୍ୟକୁ ଖୋଲିପାରିବନି। ଭଗବାନ ସେଇ ଦାମୋଦର ଲୀଳାରେ ଏ ଗୋଟେ ସିଦ୍ଧାନ୍ତ ଦେଲେ, ଦେଖ ମୁଁ କେମିତିକା, ଆପଣଙ୍କ ହାତ ଗୋଡ଼ ବନ୍ଧା ହେଇଛି, ଆପଣଙ୍କ ଖୋଲିପାରିବେ, କିନ୍ତୁ ଦେଖ ମୁଁ କେମିତିକା, ମୁଁ ମୋ ହାତ ଗୋଡ଼ ବନ୍ଧା ହେଇଛି, ମୁଁ କିଏ ଯଶୋଦା ମାତା ମୋତେ ବାନ୍ଧି ଦେଇଛି, ମୁଁ ଖୋଲିଦେଉଛି, ମୁଁ କେମିତି ଖୋଲୁଛି, ଉଦ୍ଧାର କରିଦେଉଛି ତାକୁ, ବନ୍ଧନରୁ ଉଦ୍ଧାର, ଶରୀର ବନ୍ଧନରୁ ଉଦ୍ଧାର ମୁଁ କରିଦେଉଛି। ବୃକ୍ଷ ଜନ୍ମ ପାଇଥିଲେ, ବର୍ତ୍ତମାନ ଦେବ ଜନ୍ମ ପାଇଯିବେ, ଏ ହେଉଛନ୍ତି ଭଗବାନ। ଭଗବାନ ପ୍ରତିକ୍ଷଣ ତାଙ୍କର ଆବିର୍ଭାବ ଠାରୁ ଶେଷ ପର୍ଯ୍ୟନ୍ତ ସବୁବେଳେ ପ୍ରତିପାଦନ କରିଛନ୍ତି, ଭଗବାନ ମୁଁ ହେଉଛନ୍ତି ଭଗବାନ। ଦେଖ ଏଠି ସେ କଥା ଲେଖିଲେ, ଭକ୍ତେ ବନ୍ଧସ୍ୟ ଅପି ଅନ୍ୟ ମୌଚକତ୍ୱଂ ବକ୍ତୁ ମାହ କୃଷ୍ଣ ତୁ ଇତି। ଏ ଶ୍ଳୋକ କହିବାର ତାତ୍ପର୍ଯ୍ୟ ଚକ୍ରବାଦୀ ଲେଖୁଛନ୍ତି, ଭକ୍ତକୁ ବନ୍ଧନ, ଭକ୍ତ ବନ୍ଧନରେ ଥିଲାବେଳେ ସେ ଅନ୍ୟର ମୋଚକ ହେଇଗଲେ, କାହାକୁ ଉଦ୍ଧାର କରିବେ ବର୍ତ୍ତମାନ, ଜାମଳାର୍ଜୁନ ବୃକ୍ଷକୁ। ପୁରା ନାରଦ ସାପେନ ବୃକ୍ଷ ତାମ ପ୍ରାପିତ ମଦା ନଳକୂବର ମଣିଗ୍ରୀବ ଇତି ଖ୍ୟାତ ଶ୍ରୀ ଅନ୍ୟୁତ। କାଳେ ସୁଖଦେବ ପ୍ରଶ୍ନ ପଚାରିବେ, କୁବେରଙ୍କର ପୁତ୍ର କେମିତି ବୃକ୍ଷ ହେଲେ, ବୃକ୍ଷ ଜନଟା କଣ, ଭୁକ୍ତିକାମୀ ମୁକ୍ତିକାମୀ ଦି ଜଣ ଅଛନ୍ତି, ଭୁକ୍ତିକାମୀ କଣ ଭୋଗ କରିବାର, ମୁକ୍ତି ମାନେ ଯେଉଁମାନେ ମୁକ୍ତି ଚାହାନ୍ତି, ସେମାନଙ୍କର ଗତି କଣ, ଚୈତନ କିଏ ପଚାରିଲେ, ସତନ ସନାତନ ଗୋସ୍ୱାମୀ ପାଇଲେ, ଭୁକ୍ତିକାମୀ ମୁକ୍ତିକାମୀ, ଯେଉଁମାନେ ଭୋଗ କରିବା ପାଇଁ ଚାହାନ୍ତି, ଯେଉଁମାନେ ମୁକ୍ତି ଚାହାନ୍ତି, ତାଙ୍କର କଣ ଗତି ହୁଏ, କହିଲେ ଦେବଦେହ ସ୍ଥାବର ଦେହ, ଏହି ତାର ଗତି, ଦେବଦେହ ପାଇବେ ନହେଲେ ସ୍ଥାବର ଦେହ ପାଇବେ, ଭୋଗ କରିବା ପାଇଁ ଚାହିଁବେ ଦେବଦେହ ଦିଆଯିବ, ମୁକ୍ତି ନ ହେଇପାରିଲେ ଭୁକ୍ତି, କି ନା ଭୁକ୍ତି ମୁକ୍ତି ଆଉ ଗୋଟେ କଣ ରହିଲା, ଭୁକ୍ତିକାମୀ ଆଉ ଗୋଟେ କଣ ହେଲା, କାହା ତାର ଗତି, ସ୍ଥାବର ଦେହ, ଦେବଦେହ ସ୍ଥାବର ଦେହ, ଏଇ ସ୍ଥାବର ଦେହ ବୃକ୍ଷ ଜନ୍ମ ଦେଖୁନା, କାହାକୁ ଜଳ ମାଗିପାରିବ, କାହାକୁ ଜଳ ମାଗିପାରିବ, କି କାଟିଦେଲେ କିଛି କହିପାରିବ, ପୋଡ଼ିଦେଲେ କିଛି କହିପାରିବ, କିଛି ନାହିଁ। ଅତ୍ୟନ୍ତ ଅପରାଧ କଲେ ଅବଶ୍ୟ ଏଇ ଜନ୍ମରେ ସମସ୍ତଙ୍କର ଉପକାର କରୁଛନ୍ତି, କିନ୍ତୁ ଏଇ ଜନ୍ମ ବୃକ୍ଷ କି ଠିଆ ହେବେ, ଅପରାଧ କଲେ, ଇଏ କଣ ଥିଲେ, ଭୁକ୍ତିକାମୀ ଥିଲେ ନା, କିଏ ନଳକୁବର ମଣିଙ୍କର ଭକୁରିଆର କାମନା ଥିଲା, ବର୍ତ୍ତମାନ ହେଇଗଲା ବୃକ୍ଷ ଠିଆ ହେଇଛନ୍ତି। ପୁରା ନାରଦ ସାପେନ ବୃକ୍ଷ ତମ ପ୍ରାପିତ ହୋ ମଦାତ, ନାରଦ ପୂର୍ବରୁ ସାପ ଦେଇଥିଲେ, ପୁରା କାହିଁକି ସାପ ଦେଇଥିଲେ ନା, ମଦାତ ମଦ ତାଙ୍କର ଥିଲା, ଗର୍ବ ଥିଲା, ନଳକୁବେର ମଣିଗ୍ରୀବ ଇତି ଖ୍ୟାତ ହୋ ଶ୍ରୀ ଅନ୍ୟୁତ। ମଦରେ ଶ୍ରୀଅନ୍ୱିତ ଧନରେ ବହୁତ ମଦାନ୍ୱିତ ହେଇଯାଇଥିଲେ। ସେ କଣ କଣ ଥିଲେ? ଦି ଜଣ ନଳକୁବେର ମଣିଗ୍ରୀବ, ଏ ଦି ଜଣ ହିଁ କଣ ହେଇଛନ୍ତି ନା ଅର୍ଜୁନ ବୃକ୍ଷ ହେଇଛନ୍ତି। ଋଣୀ ତ୍ୱା ଦେବ ବନ୍ଧୋହମ୍, ଚକ୍ରପାଦ ଲେଖୁଛି ତାଙ୍କ ଟିକାରେ, ମାତ୍ରା ତଦ ଋଣୀ ଭବେନ୍ କିଙ୍କୁର୍ବ ଇତି ସଞ୍ଚିତ୍ୟ ମୋଚ ତତ୍ପୁର ଦ୍ରୁମଃ। ମୁଁ ଋଣୀ ହେଇଛି ବୋଲି ଚକ୍ରପାଦ ତାଙ୍କ ଏଠି ମାନେ ଭାବରେ ଲେଖୁଛନ୍ତି ଲାଷ୍ଟରେ ତାଙ୍କ ଟିକାରେ। ଋଣିତ୍ୱାଦ ଏବ ବଦ୍ଧୋହମ୍ ମାତ୍ରା ତତ୍ ଅରୁଣୀ ଭବେତ୍, ମୁଁ ଋଣୀ ହେଇଛି ବୋଲି ମା ମୋତେ ବାନ୍ଧିଛନ୍ତି। ଋଣ କଲେ କଣ କଣ କୁହନ୍ତି? ଋଣ କରଜ, କରଜଟା କଲେ କଣ କରିବ? ସୁଝିବାକୁ ପଡ଼ିବ। ମୁଁ ଋଣୀ ହେଇଛି ବୋଲି ମାନେ ତାଙ୍କ ଭାବରେ ସେ ଲେଖୁଛନ୍ତି, ମୁଁ ଋଣୀ ହେଇଛି ବୋଲି ମୋତେ ଯଶୋଦା ବାନ୍ଧିଛନ୍ତି, ମୋତେ ଅରୁଣୀ ହେବାକୁ ପଡ଼ିବ, ଋଣମୁକ୍ତ ହେବାକୁ ପଡ଼ିବ। ଋଣମୁକ୍ତ ହେଲେ ମୋତେ କଣ କରିବି? ଋଣମୁକ୍ତ ହେବା ମୋତେ କାହାକୁ ମୋଚନ କରିବାକୁ ପଡ଼ିବ। ଏଇଠି ଏଠି ସେ ଲେଖିଲେ, ମୁଁ ଋଣୀ ବୋଲି ଜନନୀ ଜନନୀ ଦ୍ୱାରା ବଦ୍ଧ ହେଇଛି, ଅତେ ଅନୃଣୀ ହେବା ନିମିତ୍ତ କଣ କରିବି? ଏଇରୂପ ଚିନ୍ତା କରି ଶ୍ରୀକୃଷ୍ଣ ସମ୍ମୁଖସ୍ଥ ଅର୍ଜୁନ ବୃକ୍ଷ ଦେହକୁ ମୁକ୍ତ କରିଲେ। କୃଷ୍ଣ ଜୀବ ସେମାନଙ୍କୁ ମୁକ୍ତ କରିବେ। ନାରଦ ସାହାପରେ ନାରଦ ଅଭିଶାପ ଦେଇଦେଇଛନ୍ତି, ତାପରେ ସେମାନେ ଅନୁତାପ କଲେ, ପ୍ରାର୍ଥନା କଲେ। ନାରଦ କହିଲେ ଠିକ ଅଛି ଯା, ସାଧୁର ଅଭିଶାପଟା ହଉଛି ଦୟା, ତାର ପ୍ରମାଣଟା ସାଙ୍ଗେ ସାଙ୍ଗେ ଏଥିରୁ ଦିଆଯିବ। ସାଧୁର ସବୁ ପ୍ରକାର ସାଧୁ ସଙ୍ଗଟା ସବୁ ପ୍ରକାର ଲାଭ, ସବୁ ପ୍ରକାର ଲାଭ, ଘୋଡ଼ା ଘୋଡ଼ା ଚଢ଼ିବ, ଘୋଡ଼ା ପାଖକୁ ଯିବ, ଘୋଡ଼ା ଘୋଡ଼ା ଚଢ଼ିବ, ଘୋଡ଼ା ଚଢ଼ିଲେ କଣ ଲାଭ? ଘୋଡ଼ାରେ ବସିଛ କେବେ? ହଁ କଣ ଆଉ ଘୋଡ଼ା ଯାଇ ସେ ଏଠି ବୁଲୁଛି ନା କଣ ପୁରୀ? ହଁ ପୁରୀରେ ଘୋଡ଼ା ଆଉ ଗୋଟେ କଣ ବୁଲୁଛି? ସେଟା ଓଟଟା, ଓଟଟା ଘୋଡ଼ାରେ ଚଢ଼ିବାକୁ ଗଲ ସେ ମହାରାଜ ସେ କଥା କୁହନ୍ତି, ଘୋଡ଼ାରେ ଚଢ଼ିବାକୁ ଯାଇଁ ଗୋଟେ ଲାତ ଖାଇଲ, ଲାତ ଖାଇଲେ କଣ କ୍ଷତି ଅଛି? କିଏ ମାରିଲା ଲାତ? ଘୋଡ଼ା ମାରିଲା, ଘୋଡ଼ା ମାରିଛି ମ୍ୟାଡ଼ମ୍, ଘୋଡ଼ା ଚଢ଼ିବି ନା ଆଉ? ଛୁଆଟି ବେଳେ ଆମେ ଶୁଣୁଥିଲୁ, ଆଉ ଘୋଡ଼ା ଚଢ଼ା ଠାରୁ ସମ୍ପଦ ନାହିଁ ଘର ପୋଡ଼ି ଠାରୁ, ଶୁଣିଥିଲ? ଆଉ କାଇଁ ମନରେ ତା ନାହିଁ ତୁମର? ଆଉ ଘର ଘୋଡ଼ା ଚଢ଼ା ସମ୍ପତ୍ତି ଯାହାର ଥିବ ତାର, କାହିଁକି ଘୋଡ଼ା ଚଢ଼ା ସମ୍ପତ୍ତି କାହିଁ କହିଲ? ଖାଲି ଶୁଣିଛ, ଜାଣିଛ ଘୋଡ଼ା ଚଢ଼ା କଣ ସମ୍ପତ୍ତି? ଘୋଡ଼ା କଣ ଖାଇବ କୋଉଥିରେ? ଘୋଡ଼ା 6 ଟଙ୍କା ଦାନା 9 ଟଙ୍କା, ଘୋଡ଼ା ରଖିବ ମାନେ ବାପା ଚଣା ଚଣା ଖାଇବ ସିଏ, ଆଉ ସେ ଶୋଇ ଘୋଡ଼ା କଣ ଆଣ୍ଠେଇକି ଶୋଇବ କି? ଏଇ ଖଚର ଗୁଡାକ ବୋଲି ଏଗୁଡା ଶୋଇଯାଉଛନ୍ତି, ସେ କେବେ ଶୋଇବନି। ହେ ଯୋଗୀ ଭଳିଆ ବାପା, ଏଇଟା ଯୋଉ ଯୋଗୀ ଗୁଡାକ ବେଶୀ ଇଏ ନ କହିବ, ଘୋଡ଼ା ଜନ୍ମ ହବ ଆଉ ଯାହା ଠିଆ ହେଇଥିବ ତାକୁ ମାଲିସ କେମିତି କରାହବ? ଘୋଡ଼ାକୁ ଦେଖିନେ କି ଘୋଡ଼ାର ବଡ଼ ଆହାର ହେଲା, ମାଲିସ ତାକୁ ଖାଇବାକୁ ଦିଅ ନ ଦିଅ, ତାକୁ ଗୋଡ଼କୁ ମୋଡ଼ିବ ସବୁବେଳେ, ସବୁବେଳେ ମୋଡ଼ିବ ତାକୁ, ନହେଲେ ସିଏ ଷ୍ଟ୍ରଙ୍ଗ ହବନି। ଘୋଡ଼ା ମାଲିସ କରନ୍ତି ନା, ରାଜା ଯେତେ ଘୋଡ଼ା ରଖନ୍ତି ତାର କଣ ମାଲିସ କରିବା? ଆଉ କୃଷ୍ଣ କଣ କରୁଥିଲେ? ଅର୍ଜୁନ ଘୋଡ଼ାକୁ ମାଲିସ କରୁଥିଲେ ନା? ସେ ପୁରା ଯୋଗୀ ବା, ସିଏ ଗୋଟେ ବଡ ଯୋଗୀ, ପୁରା ଏମିତି ପୁରା ଆଖି ସେ ଆଖି ପକେଇ ଠିଆ ହବ ଘୋଡ଼ା, ତା କେଶ ପଡ଼ିଥିବ ସିଏ ଦେଖୁ ନା, ଯୋଉ କାନକୁ ଏମିତି ଠିଆ କରିଥିବ ସିଏ। ଆଉ ଗାଁରେ ସବୁ କୁହନ୍ତି, ଆଉ ଭଗବାନ ଘୋଡ଼ାକୁ ସିଂହ ଦେଇନାହାନ୍ତି କି ହାତୀକି ଆଖି ଦେଇନାହାନ୍ତି, ଯୋଉ ଢଗ ସବୁ ଛୁଆଟି ବେଳେ ମୁଁ ଶୁଣିଛି ମୋ ମନରେ ଅଛି। ଘୋଡ଼ାକୁ ସିଂହ ଦେଇଥାନ୍ତି, ସେ ମାଟିରେ ତା ପାଦରେ କଣ କରୁଛି ନଖରେ ଦେଖ, ନଖ କେମିତି ଦି ଫାଳିଆ ନଖ ନୁହେଁ ଗାଈ ଭଳିଆ, କେମିତିକା ତାର ଖୁରାନା ଗୋଟିକି, ଆଉ ଦି ଫାଳ କରିଥିଲେ ସେ ମାଟିକି ଫାଳ କରନ୍ତା। ଘୋଡ଼ାକୁ ସିଂହ ଦିଆଯାଇନି, ସିଂହ ଦେଇଥିଲେ କଣ କରିଥାନ୍ତା ସିଏ? ସିଏ ରଖିଥାନ୍ତା ମଣିଷକୁ ନା, ଏ ସଂସାରକୁ ରଖିଥାନ୍ତା। ଆଉ ହାତୀକି ଆଖି ଦେଇନାହାନ୍ତି ଭଗବାନ, ହାତୀରେ ଟିକେ ଟିକେ ଆଖି ବୋଲି ରଖିବା, ତା ଦେହଟାକୁ ଦେଖିପାରୁନି ନା, ହାତୀ ତା ଦେହଟାକୁ ଦେଖନ୍ତା ମୁଁ ଏତେ ମୋଟା ବୋଲି ମଣିଷକୁ ମାନନ୍ତା ନା, ଏ ଘର ଦ୍ୱାର କିଛି ରୁହନ୍ତା? ହାତୀ ଦେଖିଦିଅନ୍ତା ମୁଁ ଏତିକି ମୋଟା, ମୋର ଏତିକି ବଳ ବୋଲି, ସିଏ ଘର ଦ୍ୱାର କିଛି ରଖନ୍ତା କି? ସିଏ ଏ ଘର ଦ୍ୱାର ଗଢେଇ ପକେଇବେ, ଏଇ ତୁ ତୁମ ଫାଉଣ୍ଡେସନ କରିଛ, ତୋ ଫାଉଣ୍ଡେସନ ଗଢେଇ ପକେଇବେ, ଟାଣି ପକେଇବେ ସିଏ। ଆଉ ହାତୀ କମ୍ବୁ ଦିଆ, ହାତୀ ଯୋଉ ଗଛକୁ ସବୁ ଉପାଡ଼ନ୍ତି, ଆଗରୁ ସବୁ ଗଛ ଉପାଡ଼ିବେ, ରାଗିବେ, ଯୋଉ ମଣିଷ ମାରିଦେଲା ସେ ଉଠି ପଡ଼ିବ କୋଉଠିକି? ଗଛ ଗଛ ଉପରେ ଉଠି ପଡ଼ିବ, ଦେଖିଦେଲା ଏ ହାତୀ ଏଇଟା ମୋତେ ମାରିଛି ବା ଶିକାରୀ ଇଏ, ହାତୀ ଲାଇନ ଲାଗିଯିବେ, ଲାଗି ଆଣିବେ କୋଉଠୁ? ନଦୀରୁ ପାଣି ଆଣିବେ, କୋଉଥିରେ? ଶୁଣ୍ଡରେ ପାଣି ଆଣିବେ, ଶୁଣ୍ଡରେ ପାଣି ଆଣି ଗଛ ମୂଳରେ ଢାଳିବେ, ଆଣି ପରିଶ୍ରା କରିବେ, ପିଇକି ଆସିବେ ସେଠୁ। ସେ କମ ଚାଲିଲା ଖେନା କଣ, ପାଣି ପିଇବେ ପେଟେ ପେଟେ, ପିଇଲେ କଣ ହବ? ପରିଶ୍ରା ହବ, ପେଟେ ପିଇବେ ଏଣେ ଶୁଣ୍ଡରେ ଧରିକି ଆସିବେ, ପିଇକି ଆଣି ଆସି ପରିଶ୍ରା କରିବେ ଏଣେ ଶୁଣ୍ଡରେ ପାଣି ଛାଡ଼ିବେ, ଛାଡ଼ିକି ଚକୁଟିବେ, ଚକୁଟିବେ ଗଛ ଗୁଡାକୁ ଲୁଜ୍ କରିବେ, ତା ଚେରକୁ ଲୁଜ୍ କରିବେ, ଲାଗିବେ ଆଉ ସମସ୍ତେ ଲାଗିବେ, ଟାଣି ଗଡ଼ି ପକେଇବେ ମଣିଷ ମାରିବା ନାଇଁ ଆଉ କଣ ବୁଦ୍ଧିଆ। ସିଏ ତା ଦେହଟାକୁ ଦେଖିପାରୁ ନାହିଁ, ଏ ଦେହକୁ ଦେଖିବ ସିଏ, ତାହେଲେ ସେ ମଣିଷକୁ ରଖିବ ନା ସୃଷ୍ଟିକି ରଖିବ? ସେ ମାଲିକ ଦେଖୁ ନା କେମିତି କଣ୍ଟ୍ରୋଲ କରୁଛି, କାହାକୁ ଶକ୍ତି ଦେଇଛି, ତା ଆଖିଟାକୁ ଛୋଟ କରିଛି। କେଉଁ କଥାରୁ ଟିକେ ପଳେଇଲେ ଘୋଡ଼ା କଥା କହୁ, ଘୋଡ଼ା ଚଢ଼ା ଠୁ ସମ୍ପତ୍ତି ନାହିଁ କଥା କହୁଥିଲି। କୁବେର ଆତ୍ମଜ ଏଇ କଥାରୁ କୁଆଡ଼େ ଯାଇଥିଲି, ନଳ କୁବେର ମଣିଙ୍ଗ୍ରୀବ। ଆଉ ଘୋଡ଼ା ସାଧୁ ସଙ୍ଗଟା କରିବା ଦରକାର, ଘୋଡ଼ା ଚଢ଼ିବାକୁ ତୁମେ ଗଲ, ଘୋଡ଼ା ଚଢ଼ିବା ସମ୍ପତ୍ତିଟା ନା, ସେ ଘୋଡ଼ା ହେଇଛି ଲାତ ମାରିଲା, କ୍ଷତି କ'ଣ ଅଛି? ଚଢ଼ିଗଲେ ତ ଭଲ, ନ ଲାତ ଖାଇଲେ ବି କିଛି କ୍ଷତି ନାହିଁ। ଗଧ ଉପରେ ଚଢ଼ିବା ପାଇଁ ଯିବ, ଗଧ ଉପରେ ଚଢ଼ିକି ବସିଲେ ବି କ'ଣ ଲାଭ ଅଛି? କେଉଁଠୁ ବସିଛି କିରେ, ଗଧ ଉପରେ କିଏ ବସନ୍ତି? ଭାବିଲେ ଜାଣିନ ଗଧ ଉପରେ କିଏ ବସନ୍ତି? ଭୁଲ କାମ କଲେ, ବଦମାସି କଲେ ଗଧ ଉପରେ ବସେଇକି କଳା ବୋଳିବେ, ଅଧା ଲଣ୍ଡା କରି କଳା ସବୁ ମୁହଁରେ ମାରିଦେ, ଚୁନ କଳା କୁହନ୍ତି, ଚୁନ କଳା ମାରିକି ବସେଇକି ହୋ ହାଲା ହେବେ, ଏଇ ସାତ ମିଣ୍ଟିଆ, ସାତ ମିଣ୍ଟିଆ ଆଗରୁ ସାତ ମିଣ୍ଟିଆ ଥିଲା ନା, ଆଉ ସାତ ମିଣ୍ଟିଆ କେମିତି କରନ୍ତି? ହେ ସବୁ ସବୁ କିଛି ଜାଣିନ, ମୁଁ ଛୁଆଟି ବେଳେ ଶୁଣିବ, ମୋର 50 ବର୍ଷ ହେଲାଣି ମନେ ରହିଛି, ହଁ ଯୋଉ ସାତ ମିଣ୍ଟିଆ କରନ୍ତି ଆଗରୁ ସବୁ କ'ଣ ଗାଁ ଲୋକ ନା, ସେ କ'ଣ କଇଁଚି ଧରିକି ବୁଲନ୍ତି? ଏ ବ୍ଲେଡ୍ ଫ୍ଲେଡ୍ ରଖିଥିବେ, ସେ ଖୁର ରଖିଥିବେ, ଏ ବାଟି ପକେଇଦେବେ ମୁଣ୍ଡରେ, ବୁଝିପାରିଲେ କି ନାହିଁ? ମୁଣ୍ଡରେ ବାଟିଟା ପକେଇଦେଲେ, କହିଲେ କେଶଟା ସେତିକି ରହିଲେ, ଆଉ ବାହାର ପଟେ ଗୋଟେ କାଟିଦେବେ, ପୁଣି ଆଉ ଗୋଟେ ଜାଗାରେ ପକେଇଦେବେ, କାଟିଦେବେ, ଆରେ କଳା କଳା ଚୂନ ମାରିଦେବେ, ଆଉ ମୁଣ୍ଡ ଫାଳ ଫାଳ କଟା ହେଇଥିବ, ଆଉ କ'ଣ ବାଟି ଆଖରେ ଆଉ କଳା ଚୂନ ମାନେ ଗଧ ଉପରେ ବସିକି ବୁଲେଇବେ। ଗଧ ଉପରେ ଚଢ଼ିଲେ ଲାଭ ନାହିଁ, ଆଉ ତା ଲାତ ଖାଇଲେ ବି ଲାଭ ନାହିଁ, ଚଢ଼ିବା କ'ଣ 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 କରିବା? ଚଢ଼ିବା ତ ଘୋଡ଼ା ଉପରେ ଚଢ଼ିବା, ଘୋଡ଼ା ଲାତ ଖାଇଲେ ବି କ'ଣ ନା, ଘୋଡ଼ା ଉପରେ ଚଢ଼ୁଥିଲି ଲାତ ଖାଇଲି। ସେଭଳିଆ ସାଧୁର ଅଭିଶାପ ଆଉ ଆଶୀର୍ବାଦ ଦୁଇଟା ଲାଭ, ଏ ଦେଖୁନା କେତେ 60,000 ବର୍ଷ ଠିଆ ହେଲେ କିଏ ନଳକୁବର ମଣି, କିନ୍ତୁ 60,000 ଜନ୍ମ ବିତେଇଥିଲେ କିଏ ଭଗବାନଙ୍କୁ, ଅଗଣାର ଭଗବାନଙ୍କୁ ଦର୍ଶନ ହିଁ ପାଇନଥାନ୍ତେ, ଏଇ ସାଧୁର ହେଉଛି। ସେଥିପାଇଁ ସାଧୁ ସନ କୁହାଗଲା। ସୁଖଦ ପରୀକ୍ଷିତଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିଲା, ଆରେ ପୂର୍ବ ଜନ୍ମରେ ବୃକ୍ଷ ପ୍ରାପ୍ତ ହୋଇଛନ୍ତି ଆଉ କୃଷ୍ଣଙ୍କୁ ପ୍ରାପ୍ତ ହେଇଗଲେ କିଏ ପୁଣି? କୁବେରାତ୍ମଜ ମଦାନ୍ୟତା ସ୍ତ୍ରୀୟନ୍ୟତ ଧନ ମଦରେ ଏମାନେ ଗର୍ବିତ ହେଇଛନ୍ତି ନାରଦ ସାପେନ, ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା। ଯେତେବେଳେ ଭାଗବତରେ ଗୋଟେ ପ୍ରସଙ୍ଗ ଦେଖିବ, ସବୁଠୁ ଭଲ ପ୍ରସଙ୍ଗ ହେଲା, ପରୀକ୍ଷିତ ଶୁଣନ୍ତି 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 ଯେତେବେଳେ ଅଭିଶାପ କଥା ଆସିବ, ସାଙ୍ଗେ ସାଙ୍ଗେ ପଚାରି, ଯେମିତି ଗଜେନ୍ଦ୍ର ଚରିତ୍ର ଅଭିଶାପ କଥା ହେଲା, ପଚାରିଲେ ଯେତେବେଳେ ଅଭିଶାପ ଆସିବ ତାଙ୍କୁ ଭଲ ଲାଗିବ, କାହିଁକି ସେ ନିଜ ଅଭିଶାପ ପାଇଛନ୍ତି, ତାଙ୍କ ମନରେ ପଡ଼ିଛି ଆରେ 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 ମୁଁ ଯେତେବେଳେ ଅଭିଶାପ ପାଇ, ଯେତେବେଳେ କେଉଁ ଗୋଟେ ନବମସ୍କନ୍ଦ କେଉଁ ଗୋଟେ ପ୍ରସଙ୍ଗ ଅଛି, ସେ କଥା କେବେ କହୁଥିଲି, ସେ କଥା ତାଙ୍କୁ ବହୁତ ଭଲ ଲାଗୁଥିଲା, ଆରେ ମୁଁ ବି ଜଣେ ଅଭିଶାପ ପ୍ରାପ୍ତ ବ୍ୟକ୍ତି, ତାଙ୍କୁ କିଭଳି ମିଳିଗଲେ, ତାଙ୍କୁ କୃପା ମିଳିଗଲା, ମୋତେ ମୁଁ କ'ଣ ଉଦ୍ଧାର ହେବି, ତାଙ୍କୁ ଭଗବାନ ମିଳିଗଲେ କ୍ୟାକୁ। ନଳକୁବର ମଣିଗ୍ରହକୁ ନାରଦ ଅଭିଶାପ ଦେଇଦେଲେ, ମୋତେ ବି ଜଣେ ବ୍ରାହ୍ମଣ କୁମାର ଅଭିଶାପ ଦେଇଛି, ତାହେଲେ ବ୍ରାହ୍ମଣ ଅଭିଶାପଟା ଯାହା ହଉ ଭଲ, ନିଶ୍ଚିତ ଭଲ ନା, ସେ ଯଦି ଭଗବାନଙ୍କୁ ପାଇଗଲେ ମୋତେ କ'ଣ ପ୍ରଭୁ ମିଳିଯିବି, ତାଙ୍କୁ ବହୁତ ଆନନ୍ଦ ଲାଗୁଥିଲା ଅଭିଶାପ ପ୍ରସଙ୍ଗ ଶୁଣିବା ପାଇଁ। ସେ ଯେଉଁଠି ଅଭିଶାପ ପ୍ରସଙ୍ଗ ଆସିବ, ସାଙ୍ଗେ ସାଙ୍ଗେ ପ୍ରଶ୍ନ ଉଠୁଥିଲେ, କାହିଁକି ଅଭିଶାପ ଦେଲେ, ତାର କାରଣଟା କ'ଣ ଆପଣ ମୋତେ କୁହନ୍ତୁ, କେମିତି ଅଭିଶାପ ପ୍ରାପ୍ତ ହେଲେ? କାରଣ ଅଭିଶାପ କଥାଟା ଶୁଣିଲା ବେଳକୁ ତାଙ୍କୁ ଭଲ ଲାଗୁଥିଲା, ସେ ତାଙ୍କ ଗୋଟେ ଆଶା ଆସୁଥିଲା, ଯାହା ହଉ ବ୍ରାହ୍ମଣ ମୋତେ ଅଭିଶାପ ଦେଇଛନ୍ତି, ମୋତେ ଅଲଗା କେହି ତ ଅଭିଶାପ ଦେଇନାହାନ୍ତି, ବ୍ରାହ୍ମଣ ଅଭିଶାପରେ ନିଶ୍ଚିତ ମଙ୍ଗଳ ହୁଏ, ସେ ପ୍ରସଙ୍ଗଟା ଭଲ ଉତ୍ସାହରେ ଶୁଣୁଥିଲେ, ପ୍ରଶ୍ନ ହିଁ ପଚାରୁଥିଲେ, ସାଙ୍ଗେ ସାଙ୍ଗେ ପରିକିତ ପ୍ରଶ୍ନ ପଚାରିଦେଲେ ଶୁଣିଲା ମାତ୍ରେ। ଶ୍ରୀ ରାଜୋବାଚ ଅଶୋକ ଦେବଙ୍କୁ ଚାନ୍ସ ଦେଲେନି ଆଉ ଆଗକୁ ବଢ଼ିବା ପାଇଁ, କାହିଁ ଆସିଗଲା କେଉଁ କେଉଁ ପ୍ରସଙ୍ଗ, ଅଭିଶାପ ପ୍ରସଙ୍ଗଟା ଆସିଗଲା। ବ୍ରାହ୍ମଣ ଅଭିଶାପରେ, ନାରଦଙ୍କର ଅଭିଶାପରେ ସେ ଆଜି ଭଗବାନ ପ୍ରାପ୍ତ ହେଇଗଲେ, ଇଏ ଚିନ୍ତା କରୁଥିଲେ ମୋତେ ସଙ୍ଗୀ ବି ଅଭିଶାପ ଦେଇଛନ୍ତି ନା, ମୋର କ'ଣ ଭଗବତ ପ୍ରାପ୍ତି ହେଇଯିବ କି? ସୁଖଦେବ ଗୋସ୍ୱାମୀ ଯେତେବେଳେ ଏଇ ପ୍ରସଙ୍ଗ ଗୁଡାକୁ ପ୍ରଶ୍ନ କରୁଥିଲେ, ଏ ବ୍ୟାଖ୍ୟା କରୁଥିଲେ, ପରୀକ୍ଷିତଙ୍କର ସବୁ ଏକ୍ସକ୍ଲୁସିଭ ପ୍ରଶ୍ନ, ପ୍ରଶ୍ନ ଗୁଡ଼ିକ ବଡ଼ ସୁନ୍ଦର ସୁନ୍ଦର ପ୍ରଶ୍ନ ଥିଲା, କାହିଁକି ସେ ସବୁବେଳେ ସେ ଶୁଣୁଥିଲେ, ତୁଳନା କରୁଥିଲେ, ମୋର କ'ଣ ଭୁଲ ରହିଲା, ମୁଁ ନିଶ୍ଚିତ କୃପା ପାଇବି ତ? ସେ ଗୋଟେ ଭଗବାନଙ୍କର ନିଜ ଭକ୍ତ, ମାନେ ପୁରା ଏ ଜଗତକୁ ଆସିଥିଲା ଆମକୁ ଶିଖିବା ପାଇଁ, ଭଗବାନଙ୍କ କଥା କେମିତି ଶୁଣିବାକୁ ପଡ଼େ, କେମିତି ନିଜର ଅନ୍ତର ଭାବକୁ ରଖିବାକୁ ପଡ଼େ ଭଗବାନଙ୍କ ପ୍ରତି, ପରୀକ୍ଷିତ ପୁରା ପ୍ରତିବିମ୍ବ ମାନେ ଏକ୍ଜାମ୍ପଲ ଯାହା କୁହାଯାଏ, ଉଦାହରଣ ଆମମାନଙ୍କ ପାଇଁ। ଶ୍ରୀ ରାଜୋବାଚ କଥ୍ୟତମ ଭଗବାନ ଏତନ୍ ତତ୍ତୟୋ ସାପସ୍ୟ କାରଣମ୍ ୟତ୍ତତ୍ ବିଗର୍ହିତମ୍ କର୍ମମ୍ ଜେନ ବାଦେ ବର୍ଷେ ତମଃ। ସବୁବେଳେ ଏଇ ଜିନିଷକୁ ସେ ପ୍ରଚାର, ପ୍ରଶ୍ନ ଷ୍ଟାଇଲ ସବୁବେଳେ ଏହା, ହେ ରାଜ ବ୍ରହ୍ମାନ୍ ଭଗବାନ, ହେ ଭଗବାନ, ହେ ଭଗବାନଙ୍କର ଶ୍ରେଷ୍ଠ ଭକ୍ତ, ହେ ପ୍ରଭୁ ଆପଣ କୁହନ୍ତୁ ସାପସ୍ୟ କାରଣ, କାରଣ ସେ ତାଙ୍କ କାରଣଟା ଜାଣିଛନ୍ତି ନା, କାହିଁକି କିଏ ସାପ ଦେଇଛନ୍ତି, ନାରଦ। ଦେବର୍ଷି ସପ୍ତମ, ଦେବର୍ଷି ମାନଙ୍କ ଆମେ କ'ଣ କହୁ, ଦେବର୍ଷି ନାରଦ, ଯେତେ ଦେବର୍ଷି ଅଛନ୍ତି ଦେବର୍ଷି ସମାଜ ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ନାରଦ। ଯତତ୍ ବିଗରିତମ କର୍ମ, ମୁଁ ସେ କର୍ମଟା ଶୁଣିବା ପାଇଁ ଚାହୁଁଛି, କାରଣ ପରୀକ୍ଷିତ କ'ଣ କର୍ମ କରିଥିଲେ, ଅଭିଶାପ ପାଇଥିଲେ, ସେ କର୍ମଟା ସେ କେବଳ ଯେତେବେଳେ ଅଭିଶାପ କର୍ମ ସେ ଚିନ୍ତା କରୁଛି, ମୁଁ କେତେ ଗୁଡ଼େ ଭୁଲ କରିଛି, ବ୍ରାହ୍ମଣଙ୍କୁ କେତେ ଅବମାନନା କରିଛି, ମୁଁ କେତେ ଅବମାନନା କରିଛି। ସେଥିପାଇଁ ଯେତେବେଳେ ଗଜେନ୍ଦ୍ର ଚରିତ୍ର ଚାଲୁଛି, ପ୍ରଶ୍ନ ପଚାରୁଛନ୍ତି କାହିଁକି ଗଜେନ୍ଦ୍ର ଆଜି ହେଇଗଲେ, ସେ ଏଭଳି ସ୍ତୁତି କରେ, କ'ଣ ତାଙ୍କର ପୂର୍ବ ଜନ୍ମ ଥିଲା, କାହିଁକି ସେ ସବୁବେଳେ କର୍ମଟା ବୁଝିବା ପାଇଁ ଚାହୁଁଛନ୍ତି, ମୋର କିଛି ତ୍ରୁଟି ରହିଗଲା କି, ବ୍ରାହ୍ମଣ ବେକରେ ସର୍ପ ଗୋଳେଇ ଦେଲି, ମୋର ତ ନିଶ୍ଚିତ ତ୍ରୁଟି ଅଛି, କିନ୍ତୁ ଏଇଟା କେତେ ବିଗରହିତ ନିନ୍ଦିତ କର୍ମ, ସେ ବହୁତ ଅନୁତାପ କରୁଥିଲେ ଏସବୁ ଜିନିଷ ଶୁଣିଲା ବେଳେ, ଆଉ ଆଶା ବି ରଖୁଥିଲେ, ଯାହା ହଉ ବ୍ରାହ୍ମଣ ମୋତେ ଅଭିଶାପ ଦେଇଛି କମ୍ ସେ କମ୍, ଆଉ ଖୁସି ବି ତାଙ୍କୁ ଲାଗୁଥିଲା, ଯଦି ମୁଁ ଅଭିଶାପ ପାଇଥାନ୍ତି, ବ୍ରହ୍ମଦଣ୍ଡ ତାକୁ କୁହାଯାଏ, ବହୁ ଦଣ୍ଡ ଅଛି ନା, ବହୁ ଦଣ୍ଡ ଭିତରୁ ଶ୍ରେଷ୍ଠ ଦଣ୍ଡ ହେଉଛି କ'ଣ, ବ୍ରହ୍ମଦଣ୍ଡ, ବ୍ରାହ୍ମଣ ଦଣ୍ଡ, ଦଣ୍ଡ ବହୁତ ରାଜଦଣ୍ଡ ଅଛି, ବହୁତ ପ୍ରକାର ଦଣ୍ଡ ରହିଛି, ତା ଭିତରେ ଶ୍ରେଷ୍ଠତା ହେଲା ବ୍ରହ୍ମଦଣ୍ଡ। ପରୀକ୍ଷିତ ମହାରାଜ ଗୋଟେ ଭଲ ଲାଗୁଥିଲା ଗୋଟେ ଜିନିଷ, ଆଶା ବି ତାଙ୍କୁ ସଞ୍ଚାର ହଉଥିଲା, ମାନେ କ'ଣ ଇଏ, ମୁଁ ବ୍ରାହ୍ମଣ ଦ୍ୱାରା ଅଭିଶାପ ପ୍ରାପ୍ତ ହେଇଛି, କିନ୍ତୁ ମୁଁ ସମସ୍ତ ଋଷିମୁନିମାନଙ୍କ ମେଳରେ ଦୁଇ ଜଣଙ୍କର ଦୁଇଟା ବିଚାର ନା, ମୁଁ ଆଜି ପଢ଼ୁଥିଲି ବୋଧେ ସେଇଟା ବୈଷ୍ଣବାଚାର କେଉଁଠି ଗୋଟେ ପଢ଼ୁଥିଲି, ହଁ ଆଜି ଆର୍ଟିକଲଟା ଲେଖୁଥିଲି ସେଥିରେ, ସେଇଟା ମୁଁ ପଢ଼ୁଥିଲି ସେଥିରେ ସେ ଲେଖା ହେଇଛନ୍ତି, ଗୋଟେ ସଂସାର ଲୋକ ମୃତ୍ୟୁବେଳେ କ'ଣ କ'ଣ ଚିନ୍ତା କରୁଛି, ମୋର ପିଲା ଛୁଆ ଏମାନେ କେମିତି ମୋ ପାଖରେ ରହିବେ, ସମସ୍ତଙ୍କ ମୁଖ ଦେଖିକି ମୁଁ ମରିବି, ଆଉ କ'ଣ ସଂସାର ଲୋକ କ'ଣ ଆଗରୁ ସବୁ ଡାକିବେ ନା, ଆଉ ପାଣି ଗ୍ଲାସ କ'ଣ ହେଟା ପାଣି ଦିଆହେଇଥିବ, ପାଣି ପାଣି ଦେବ ଡାକି, ଆରେ ଆରେ ବାପା ଚାଲିବ ପାଣି ଟିକେ ଦେବୁ, ଜଳ ରଖା ନାହିଁ, ଆଉ ସମସ୍ତେ ଆସନ୍ତି ବାପା ମା, ଆଉ ଇଆର ବି ଇଚ୍ଛା ଥାଏ, ମୋ ଝିଅକୁ ଟିକେ ଡାକ, ମୋ ପୁଅକୁ ଟିକେ ଡାକ, ମୁଁ ଚାଲିଯିବି। ଗୋଟେ କର୍ମୀର ସବୁବେଳେ ବିଚାର କ'ଣ, ମୁଁ ସମସ୍ତଙ୍କ ମେଳରେ ପିଲା ଛୁଆଙ୍କ ମେଳରେ ଦେହ ଛାଡ଼ି, ଭକ୍ତର କ'ଣ ମେଳ, ଭକ୍ତର କ'ଣ କାମନା, ମୋର ମରଣ ବେଳେ କେମିତି ବୈଷ୍ଣବମାନେ ଥିବେ, ବୈଷ୍ଣବମାନେ ସେଠି ଥିବେ ମାନେ ଭଗବାନ କଥାଟା ହଉଥିବ, ଟିକେ ତ କାନରେ ବାଜିବ, ନାମଟା ହଉଥିବ, ଭକ୍ତର ଆଉ କ'ଣ କାମନା, ମୁଁ ବୈଷ୍ଣବମାନଙ୍କ ସଙ୍ଗରେ ସର ଛାଡ଼ିବି। କର୍ମୀର କାମନା କ'ଣ, ମୋ ପୁଅ ଥିବ, ମୋ ଝିଅ ଥିବ, ମୋ ସମସ୍ତେ ଥିବ, ମୁଁ ତାଙ୍କ ମୁହଁ ଦେଖି ମରିବି, ଏତେ ତଫାତ। ଆଉ ପରୀକ୍ଷିତଙ୍କୁ ବଡ଼ ଆନନ୍ଦ ଲାଗୁଥିଲା, ଗୋଟେ ବହୁତ ଭଲ ତାଙ୍କ ଉତ୍ସାହ ଆସୁଥିଲା, ଯଦିଓ ମୁଁ ଅଭିଶାପ ଭୁଲ କର୍ମ କରିଛି, କିନ୍ତୁ ଏତେ ବୈଷ୍ଣବମାନଙ୍କ 7 ଦିନ ତ ମୋର ମରଣ ସମୟ ରହିଲା, କିନ୍ତୁ ଏତିକି ଦିନ ଭିତରେ ମୁଁ କାହା ସଙ୍ଗରେ ରହୁଛି, 7 ଦିନ ଯାଏ କଣ୍ଟିନ୍ୟୁସ୍ କାହା ସଙ୍ଗରେ ରହୁଛି, ସଂସାର ବଡ଼ ବଡ଼ ମୁନି ଋଷିମାନଙ୍କ ସାଙ୍ଗରେ। ଏଥିପାଇଁ ସେ ଗୋଟେ ଦୃଷ୍ଟିରୁ ବହୁତ ତାଙ୍କର ଆଶା ସଞ୍ଚାର ହଉଥିଲା, ନିଶ୍ଚିତ ମୋତେ ପ୍ରଭୁ କୃପା କରୁଛନ୍ତି, ମୁଁ ରାଜ୍ୟରେ ଥିଲେ କ୍ଷତ୍ରିୟମାନଙ୍କର ମାନେ ଯାହା କୁହନ୍ତି ରାଜଧାନୀ ଭିତରୁ ନିଷ୍କିଞ୍ଚନ ସାଧୁମାନେ କେହି ଯାଆନ୍ତିନି, ମୁଁ ଯେଉଁମାନଙ୍କୁ ଜୀବନ କେବେ ଦେଖିବାକୁ ପାଇନଥାନ୍ତି, ଯେଉଁ ସାଧୁମାନେ କେବେ ବି ମୋ ରାଜଧାନୀରେ ମୋ ରାଜମୁକୁଟ ପିନ୍ଧିଲା ବେଳେ କେବେ ଯାଆନ୍ତି ନା, ରାଜାଙ୍କୁ ଘୃଣା କରନ୍ତି, ସେମାନେ କିନ୍ତୁ ମୁଁ ଆଜି ସବୁ ଛାଡ଼ି ଦେଇକି ଆସିଛି ବୋଲି, ଗଙ୍ଗା କୂଳରେ ବସିଛି ବୋଲି ମୋ ପାଖରେ ଆସିକି ଦେଖା ଦେଉଛି। ତେଣୁ ମୁଁ 7 ଦିନ କମ୍ ସେ କମ୍ କ'ଣ କରିପାରିବି, ସାଧୁଙ୍କୁ ଦର୍ଶନ କରିପାରିବି, ଆଉ ସୁଖଦେବଙ୍କ କତିରୁ କଥା ଶୁଣିପାରିବି। ସେ ସାଙ୍ଗେ ସାଙ୍ଗେ ବୁଝୁଛନ୍ତି, ହେ ଭଗବାନ କାହିଁକି ଏ କାରଣ କ'ଣ, ସାପର କାରଣ କ'ଣ, ଯେନ ବିଗହିତମ କର୍ମ, କ'ଣ ସେ ନିନ୍ଦିତ କର୍ମ କଲେ, କାହିଁକି ନା ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲା, ନାରଦ ଭଳିଆ ସାଧୁ ଏମିତି ଛୋଟ ଛୋଟ କଥା ରାଗିବେ, ସାଧୁ ଯେତେବେଳେ ଅଭିଶାପ ଗୋଟେ ଦିଅନ୍ତି ସେ କିଛି ଗୋଟେ ବିଗହିତ ନିନ୍ଦିତ କର୍ମ ହେଇଥିବ, ଯେମିତି ମୁଁ ଭୁଲ କାମ ପରିକି ଚିନ୍ତା କରୁଛନ୍ତି, ମୁଁ ଆଜି ନା ନା ସେ ଚିନ୍ତା କରୁଛନ୍ତି, ଦେଖ ମୁଁ ସାଧୁମାନେ କେମିତି ଗା, ଗୋଟେ ଭଲ ପଏଣ୍ଟ ଏ ମନରେ ପଡ଼ିଲା, ସାଧୁମାନେ କେତେ ନାରଦ ଭଳିଆ, ମୁଁ ତ ସାପ କାହାର ଶ୍ରମିକଙ୍କ ଋଷିଙ୍କର ଗଳାରେ ସାପ ଦେଇଦେଲି, ଶ୍ରମିକ ମୋତେ ଅଭିଶାପ ଦେଲେନି, ଶୃଙ୍ଗି ଦେଲା, ଶ୍ରମିକ ତ ଦେଇନାହାନ୍ତି ନା, ମୁଁ କର୍ମ କରିଛି ନିନ୍ଦିତ କର୍ମ କରିଛି ଜଣଙ୍କ ପାଖରେ, ସେ ସହିନେଲେ, ପୁଅ ଦେଇଛି ଅଭିଶାପ। ତାହେଲେ ସାଧୁମାନେ କେତେ ମହାନ, ତାହେଲେ ନାରଦ ଭଳି ସାଧୁ ସେ ଆହୁରି କେତେ ବଡ଼ ମହାନ ହେଇଥିବେ, ସିଏ ଏମିତି ଛୋଟ ଛୋଟ କଥାରେ ଅଭିଶାପ ଦେବେନି, କାରଣ ମୋର ଅଭିଜ୍ଞତା ଅଛି, ମୁଁ ସାପ ଗଳାରେ ଗୋଡ଼େଇ ଦେଲା ପରେ ବି ସିଏ ପୁଣି ପୁଅକୁ ପୁଅ ଅଭିଶାପ ଦେଲେ ପୁଅକୁ ନିନ୍ଦା କଲେ। ନିନ୍ଦା କଲେ ନା, ସ୍ୱାମୀଙ୍କୁ ବହୁତ ଦୁଃଖ କଲେ, ଆରେ ତୁ ଚପଳ ବୁଦ୍ଧିରେ କ'ଣ କଲୁ, ତୁ ରାଜର୍ଷି ପରୀକ୍ଷିତଙ୍କୁ ଅଭିଶାପ ଦେଇଦେଲୁ, ତୁ ଜାଣିନୁ ବ୍ରାହ୍ମଣ କ୍ଷତ୍ରିୟମାନେ ସେ ରାଜା ରାଜା ସବୁ ସମସ୍ତ ଦେବତାଙ୍କର ଶ୍ରେଷ୍ଠ, ବହୁତ ନିନ୍ଦା କଲେ। ଆଉ ମୁଁ ପ୍ରାର୍ଥନା କଲେ ଭଗବାନଙ୍କୁ, ପ୍ରଭୁ ମୋ ପୁତ୍ରକୁ ଆପଣ କ୍ଷମା କରିଦିଅନ୍ତୁ, ଏବଂ ସାଙ୍ଗେ ସାଙ୍ଗେ ସମ୍ବାଦ ପଠାଇଦେଲେ। ଯଦି ପରୀକ୍ଷିତଙ୍କ ପାଖକୁ ସମ୍ବାଦ ନ ଆସିଥାନ୍ତା ତାହେଲେ କ'ଣ ହେଇଥାନ୍ତା, ଅଭିଶାପ ତ ସେ ଦେଇଦେଲେ, ପରୀକ୍ଷିତ ଜାଣିବି ପାରିନଥାନ୍ତେ, କାରଣ ମୁଖରେ ଦେଇନାହାନ୍ତି ଅଭିଶାପଟା। କେତେ ମହାନ ସେ, ଯା ଯା ପଠାଇଲେ ବାଳକକୁ ବ୍ରହ୍ମଚାରୀ, ଯା ଯା ରାଜା ପରୀକ୍ଷିତଙ୍କୁ କହିଦେବ ତାଙ୍କର ପୁତ୍ର ମୋର ଅଜ୍ଞ ପୁତ୍ର ତାକୁ ଅଭିଶାପ ଦେଇଛନ୍ତି। ଏବଂ ଶେଷରେ ଗୋଟେ ଶ୍ଳୋକ ଦେଲେ, ଗୋଟେ ଶ୍ଳୋକ କହିଲେ, କହିଲେ ପୁତ୍ର ତୁ ବଡ଼ ନୁହେଁ, ବଡ଼ ପରୀକ୍ଷିତ। ସାଧୁ କ'ଣ ଜୀବନରେ ପରୀକ୍ଷିତଙ୍କର ବହୁତ ଅନୁଭବ ଥିଲା, ସେ ଯାହାଙ୍କ ଗଳାରେ ସାପ ଗୋଡ଼େଇଛନ୍ତି ସିଏ ଆଜି ପ୍ରଶଂସା କରୁଛନ୍ତି କାହାକୁ, ପରୀକ୍ଷିତଙ୍କୁ, ତାଙ୍କ ପୁଅକୁ ନୁହେଁ, ବ୍ରହ୍ମ ତେଜସ୍ୱୀ ତାଙ୍କ ପୁତ୍ରକୁ ନୁହେଁ। ଶ୍ରମିକ କେବେ ପୁତ୍ରକୁ ପ୍ରଶଂସା କରୁନାହାନ୍ତି, ଶ୍ରମିକ ପ୍ରଶଂସା କରୁଛନ୍ତି ପରୀକ୍ଷିତଙ୍କୁ। ସେ ଲାଷ୍ଟ ଶ୍ଳୋକରେ ସେ କହିଲେ ସେ ଅଧ୍ୟାୟରେ, ତତ୍ ଭକ୍ତ ପ୍ରଭାଫି ସପ୍ତା କ୍ଷିପ୍ତା ହତାମ୍ମାଫି ନାତି ପ୍ରତିକୁରବନ୍ତି ତତ୍ ଭକ୍ତ ପ୍ରଭାଫି। ଭଗବାନଙ୍କର ଭକ୍ତକୁ ଦେଖିଲେ ତ କାହାକୁ କହୁଛନ୍ତି, ପୁଅକୁ, ତୁ ଭାବୁଛୁ ତୁ ବ୍ରହ୍ମର୍ଷି, ତୁ ଅଭିଶାପ, ତୁ ବଡ଼, ତୁ ବଡ଼ ନୁହେଁ, ବଡ଼ ହେଉଛି ପରୀକ୍ଷିତ, କାହିଁକି ସେ ଯଦି ଚାହିଁଥାନ୍ତା ତୁମକୁ ପ୍ରତି ଅଭିଶାପ ଦେଇପାରିଥାନ୍ତା, ତୁ ଭାବୁନି ଯେ ତାଙ୍କ ପାଖରେ ଅଭିଶାପ ଦେବାର ଶକ୍ତି ନାହିଁ, କାରଣ ଶ୍ରମିକ ଋଷି ଜାଣିଥିଲେ ଯେ ସିଏ ମାତୃଗର୍ଭରୁ ଭଗବାନଙ୍କୁ ଦର୍ଶନ କରିଛନ୍ତି। ଏଇଟା ପରୀକ୍ଷିତଙ୍କର ପରୀକ୍ଷିତ ଜନ୍ମ ପରେ ସବୁ ଲୋକ ଜାଣିଦେଇଥିଲେ, କାରଣ କୁନ୍ତି ପ୍ରାର୍ଥନା କରିଛନ୍ତି, ସମସ୍ତେ ଜାଣିଛନ୍ତି ବ୍ରହ୍ମାସ୍ତ୍ର ନିଷ୍ଫଳ ହେଇଛି, ସମସ୍ତେ ଏଟା ଜାଣିଥିଲେ। ପରୀକ୍ଷିତଙ୍କର ଜନ୍ମ ବେଳେ କ'ଣ ଜାଣିନଥିଲେ ଶ୍ରମିକ ଋଷି, ସେଥିପାଇଁ ସେ କହୁଛନ୍ତି ସେ ଚାହିଁଥିଲେ ପ୍ରତିଶୋଧ ନେଇ, କିନ୍ତୁ ଭକ୍ତ କେବେ ପ୍ରତିଶୋଧ ପରାୟଣ ନୁହେଁ, ସେ ଚାହିଁଥିଲେ ଅଭିଶାପ ତୁମକୁ ସପ୍ତା ସେ ଅଭିଶାପ ଦେଇପାରିଥାନ୍ତେ, କ୍ଷିପ୍ତା କ୍ରୋଧ କରିପାରିଥାନ୍ତେ, ହତାମ୍ମାପି ଚାହିଁଥିଲେ ପରୀକ୍ଷିତ ତୁମକୁ ମାରିଦେଇପାରିଥାନ୍ତେ, କିନ୍ତୁ ପ୍ରତି କରୁଛନ୍ତି ସେମାନେ ଭଗବାନଙ୍କର ଭକ୍ତମାନେ କେବେ ପ୍ରତିକ୍ରିୟାଶୀଳ ହୁଅନ୍ତି ନାହିଁ, ସେ ସହିକି ଚାଲିଗଲେ। ତେଣୁ ତାଙ୍କ ପୁଅକୁ ଇଣ୍ଡାଇରେକ୍ଟ କହିଦେଲେ, ପରାଜୟ ତୋର ହେଇଗଲା, ବିଜୟ ଏଟାକୁ ଜାଣିଥିଲେ କିଏ, ପରୀକ୍ଷିତ ମହାରାଜ। ସେଥିପାଇଁ ସେ ଆଜି ଚିନ୍ତା କରୁଛନ୍ତି, ମୁଁ ଏତେ ବଡ଼ ଭୁଲ କଲା ପରେ ମୋତେ ସାଧୁ ଅଭିଶାପ ଦେଇନାହାନ୍ତି, କିନ୍ତୁ ଏ ନଳକୂପର ମଣିଗ୍ରୀବ ଏମାନେ କ'ଣ କରିଛନ୍ତି, ଯେଉଁଥିପାଇଁ ନାରଦ ଭଳି ସାଧୁ ସେ ଆଜି ଅଭିଶାପ ଦେଲେ, ମୋତେ ତା କାରଣଟା କୁହନ୍ତୁ। ଅଭିଶାପ ପ୍ରସଙ୍ଗ ସେ ବହୁତ ଖେଳାଉଥିଲେ, କାହିଁକି ନା ତାଙ୍କର ମନ ଭିତରେ ଯେଉଁମାନେ ଅତ୍ୟନ୍ତ ମହାନ ପୁରୁଷ ସେମାନେ ଛୋଟ ଦୋଷକୁ, ନିଜର ଛୋଟ ଦୋଷଟାକୁ ବହୁତ ବଡ଼ ଭାବନ୍ତି, ଆଉ ଦୋଷ ନଥିଲେ ବି ନିଜକୁ ଦୋଷୀ ବୋଲି ଜ୍ଞାନ କରନ୍ତି। ଏଇଟା ତ ମହାନ, ଆଉ ବଡ଼ ଆଉ କିଏ, ବଡ଼ ହଉଛି ଇଏ ନିଜର ଛୋଟ ଦୋଷ ପାଇଁ ସେ ବହୁତ ଅନୁତାପ କରନ୍ତି, ଆଉ ଦୋଷ ନଥିଲେ ବି ସବୁବେଳେ ନିଜକୁ ଦୋଷୀ ବୋଲି ଭାବନ୍ତି। ଆଉ କର୍ମୀ ଜ୍ଞାନୀ ଯୋଗୀ ଆଉ କେହି ସାଧାରଣ ଭକ୍ତ ବି ଏମିତି ନୁହେଁ, ସେ କେବେ କେହି କବି କହିବେନି ମୋର ଏଇଟା ଦୋଷ, ସେ ସବୁବେଳେ ଯୁକ୍ତି କରିବ ଏଇଟା ଏଇଟା ଭୁଲ, ଏଇଟା ଠିକ, ଏଇଟା ଇଏ ସ୍ୱୀକାର କରିଦେବା ନିଜ ଦୋଷକୁ, ଆପଣ ଦୋଷକୁ ନଥିଲେ ବି ସ୍ୱୀକାର କରିବା, ଏଇଥିପାଇଁ ସେମାନେ ଏ ଯେଉଁ ଶୁଦ୍ଧ ଭକ୍ତଙ୍କର ଇଏ ହେଲା ଲକ୍ଷଣ, ସେ କେବେ ସେ ଶୁଦ୍ଧ ଭକ୍ତ କିନ୍ତୁ ଶୁଦ୍ଧ ବୋଲି ଭାବନ୍ତିନି, ଆମେ ଅଶୁଦ୍ଧ ଭକ୍ତ ଆମେ ସବୁବେଳେ ଶୁଦ୍ଧ ବୋଲି ଭାବୁଛେ। ପରୀକ୍ଷିତ ମହାରାଜଙ୍କର ଇଏରେ ଉତ୍ତର ସେ ଦେବେ, କିଏ ସୁଖଦେବ ଗୋସ୍ୱାମୀ ଉତ୍ତର ଦେବେ, କେମିତି ସେ ପୂର୍ବ ଜନ୍ମରେ ନଳକୂପର ମଣିଗ୍ରୀବ ଥିଲେ, କିଭଳି ମଦ୍ୟପାନ କରୁଥିଲେ, ନାରଦ କେମିତି ଗଲେ, କେମିତି ଅଭିଶାପ ଦେଲେ, ନାରଦ କେମିତି ପ୍ରବଚନ ଦେଲେ, ତାପରେ କେମିତି ଉଦ୍ଧାର ପାଇକି ସେମାନେ ସ୍ୱର୍ଗକୁ ଯିବେ, ବର୍ଣ୍ଣନା ଆସିବ। ହରେ କୃଷ୍ଣ ଜୟ ଗ୍ରନ୍ଥରାଶ୍ରୀମଦ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାଣ।